ସେଥିପାଇଁ ରାଧାରାଣୀଙ୍କ ବିଷୟରେ ବର୍ଣ୍ଣନା କରାଯାଏନି, ଯଦିଓ ଡାଇରେକ୍ଟଲି ବର୍ଣ୍ଣନା କରାଯାଏ ନାହିଁ କିନ୍ତୁ ଇନଡାଇରେକ୍ଟଲି ବର୍ଣ୍ଣନା କରାଯାଇଛି, ଯାହାକି ଆମ ଶ୍ରୀଶ୍ରୀମଦ ଗୌରଙ୍ଗ ସେଇ ମାର କହନ୍ତି ଯେ ଆମର ଯେଉଁ ଅତୀତରେ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟ 66 ଶ୍ଳୋକରେ ଯେଉଁ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାନେକ ଶରଣ ବ୍ରଜ ଅହଂ ତ୍ୱାମ୍ ସର୍ବ ପାପେଭ୍ୟ ମୋକ୍ତୈ ଶରଣାସୁଚ। ଏଇ ଶବ୍ଦ ଏଇ ଯେଉଁ ରହିଛି ଏଇ ଶ୍ଳୋକରେ ମହାରାଜ କହନ୍ତି ଯେ ବ୍ରଜ ଶବ୍ଦ କାହିଁକି ଭଗବାନ ବ୍ୟବହାର କଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାନେକ ଶରଣ ବ୍ରଜ। ଏଠି ବ୍ରଜର ଶବ୍ଦର ଅର୍ଥ ହେଉଛି ମହାରାଜ କହନ୍ତି ଇଏ ହେଉଛି ପରୋକ୍ଷ ଭାବରେ ବ୍ରଜଧାମ କଥା କୁହାଯାଉଛି, ବ୍ରଜଭୂମି ବ୍ରଜଧାମର ରମ୍ୟା କାଚିତ ଉପାସନା ବ୍ରଜବୋଧ ପର କିଏ ଯାହା କଳ୍ପିତା ଚେତନ ମହାପ୍ରଭୁଙ୍କର ଜୀବନକୁ ଯଦି ସର୍ଟରେ କୁହାଯାଏ, ମୁଁ ଗୋଟେ ଥର କହିଥିଲି ଏଠି ଯେ ସେ ହେଉଛି ଯେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବୋଧ ପର କିଏ ଯାହା କଳ୍ପିତା ଶ୍ରୀମଦ ଭାଗବତମ ପ୍ରମାଣ ଅମଳମ ପ୍ରେମା କୁମାର ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁରେ ମତବିଦମ ତତ୍ରା ବରୁଣ। ଏ ଚୈତନ୍ୟ ମହାପ୍ରଭୁ ଜୀବନକୁ ଯଦି ସଂକ୍ଷେପରେ ଗୋଟିଏ ଶ୍ଳୋକରେ କୁହାଯିବ ତାହେଲେ ଏହି ଶ୍ଳୋକଟିରେ ଚୈତନ୍ୟ ମହାପ୍ରଭୁ ବିଷୟରେ ବର୍ଣ୍ଣନା କରିଛି, ସେଇଥିରେ ସବୁ ବିଷୟ ସବୁ ତତ୍ଵ ସେଥିରେ ରହିଛି। ତେଣୁ ବ୍ରଜଭୂମିର ଯେଉଁ ବ୍ରଜବାସୀମାନଙ୍କର ବିଶେଷ ଭାବରେ ବ୍ରଜଗୋପୀମାନଙ୍କର ଭିତରେ ମୁଖ୍ୟ ହେଲେ ରାଧାରାଣୀ, ତେଣୁ ସିଏ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଛନ୍ତି ସେ କିଭଳି ଭାବରେ ଭଗବାନଙ୍କର ଆରାଧନା କରିଛନ୍ତି ନା ସର୍ବଧର୍ମ ପରିତ୍ୟାଗ ସର୍ବଧର୍ମ ଧର୍ମ ଯେଉଁ କୁହାଯାଇଛି ଭଗବତ ଗୀତାର ପ୍ରଥମେ ଭଗବାନ କହିଲେ ବିଭିନ୍ନ ଧର୍ମ ବିଷୟରେ କହିଲେ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭୂତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ସଦାତ୍ମାନ ସୁଧାର ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ବିବିଧ। ପ୍ରତି ଏ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି ଯେ ଏଠି ସବୁବେଳେ ଧର୍ମର ଗ୍ଲାନୀ ହେଉଛି, ତେଣୁ ଧର୍ମର ଯେତେବେଳେ ଗ୍ଲାନୀ ହେଉଛି ସେ ସମୟରେ ଅଧର୍ମର ଅଭ୍ୟୁଥାନ ହେଉଛି, ଦୁଇଟା ଜିନିଷ ଏକ ସମୟରେ ଚାଲିଛି। ଗୋଟିଏ ସମୟ ଯଦି ଧର୍ମ ରହିବ ସେଠି ଅଧର୍ମ ରହିବନି, ଯେଉଁଠି ଧର୍ମ ରହିବନି ସେଠି ଅଧର୍ମ ଆସି ପହଞ୍ଚିବ, ତେଣୁ ଧର୍ମର ଯେତିକି ଜ୍ଞାନୀ ହେଉଛି ସେହି ସମୟରେ ଅଧର୍ମ ମଧ୍ୟ ସେତିକି ଅଭିଧାନ ହେଉଛି। ତେଣୁ ଭଗବାନ ପ୍ରତି ଯୁଗରେ ଯେଉଁ ଆସନ୍ତି ତାଙ୍କର ଯେଉଁ ତିନୋଟି କାର୍ଯ୍ୟ କହିଛନ୍ତି ଚତୁର୍ଥାରେ ଯେ ପରିତ୍ରାଣାୟ ସାଧନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନ ସମ୍ଭବାମି। ଏଇ ତିନୋଟି ଇଏ ହେଉଛି ବହିରଙ୍ଗ କାରଣ ଚୈତନ୍ୟ ଚତୁର୍ଥାଂଶ ସେ ବର୍ଣ୍ଣନା କରାଯିବ, ଏ ହେଉଛି ବହିରଙ୍ଗ କାରଣ ଭଗବାନଙ୍କର। ତିନୋଟି କାରଣ ହେଉଛି କ'ଣ ନା ସାଧୁମାନଙ୍କୁ ପରିତ୍ରାଣ କରିବେ, ସାଧୁମାନଙ୍କୁ ଯେଉଁ ଆନନ୍ଦ ବିଧାନ କରିବେ ସାଧୁମାନେ, ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ଦୁଷ୍କୃତି ନ ଚାରି ପ୍ରକାର ଦୁଷ୍କୃତି ବିଷୟରେ କୁହାଯାଇଛି ଭଗବତ ଗୀତାର ସପ୍ତମ ଅଧ୍ୟାୟରେ, ସେମାନଙ୍କୁ ଭଗବାନ ବିନାଶ କରନ୍ତି ଏବଂ ଧର୍ମ ସଂସ୍ଥାପନ କରନ୍ତି। ତେଣୁ ଧର୍ମ ସଂସ୍ଥାପନ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି ଆନନ୍ଦ କରୁଛନ୍ତି ସେତେବେଳେ ସେ ପ୍ରଥମେ ବର୍ଣ୍ଣାଶ୍ରମ ଧର୍ମରୁ ଆରମ୍ଭ କରୁଛନ୍ତି, ଧର୍ମ ଚାତୁର୍ବର୍ଣ୍ଣ ମାୟା ସଂସ୍କରଣ ଗୁଣ କର୍ମ ବିଭାଗ ସହ ତସ୍ୟ କର୍ତ୍ତାରମ ଇମାମ ବିଧି କର୍ତ୍ତାର ଚାରି ବର୍ଣ୍ଣ ଯେଉଁ ରହିଛି ଆମର ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଯେଉଁଠି ବର୍ଣ୍ଣାଶ୍ରମ ଧର୍ମ, ବର୍ଣ୍ଣାଶ୍ରମ ଧର୍ମକୁ ଲୋକମାନେ ଭାବନ୍ତି ଇଏ ହେଉଛି ହିନ୍ଦୁମାନଙ୍କର ଗୋଟେ ଭୁଲ ଧାରଣା ବା ଇଏ ଗୋଟେ କୁପ୍ରଥା ଗୋଟେ ରହିଯାଇଛି, ଏଟା ଠିକ୍ ଜିନିଷ ନୁହେଁ। କିନ୍ତୁ ପ୍ରକୃତରେ ବର୍ଣ୍ଣାଶ୍ରମର ଅର୍ଥ ସେମାନେ ଜାଣିପାରନ୍ତି ନାହିଁ, ବର୍ଣ୍ଣାଶ୍ରମ ପ୍ରଭୁ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମର ଶରୀର, ଆମର ଶରୀରରେ ଏଇ ବର୍ଣ୍ଣାଶ୍ରମ ଜିନିଷ ରହିଛି, ଆମର ମସ୍ତକ ଯେଉଁ ରହିଛି ଇଏ ଆମକୁ ସବୁ ବୁଦ୍ଧି ଦେଉଛି, ମସ୍ତକ ଯେଉଁ ବୁଦ୍ଧି ଦେଉଛି ସେଇ ବୁଦ୍ଧି ଅନୁସାରେ ଆମେ ବିଭିନ୍ନ କାର୍ଯ୍ୟ କରୁଛୁ, ଆମର ହାତ ଯେଉଁ ରହୁଛି ଇଏ ହେଉଛି ଆମକୁ ବିପଦରୁ ରକ୍ଷା କରୁଛି, ତେଣୁ ଇଏ ହେଉଛି କ୍ଷତ୍ରିୟର କାର୍ଯ୍ୟ କରୁଛି, ମସ୍ତକ ହେଉଛି ବ୍ରାହ୍ମଣର କାର୍ଯ୍ୟ କରୁଛି, ଆମର ଯେଉଁ ପେଟ ରହିଛି ଆମ ଖାଦ୍ୟ ସବୁ ଓଜନ କରୁଛି ପାକସ୍ଥଳୀରେ କିଛି ସବୁ ଖାଦ୍ୟ ହଜମ ହେଇକିରି ଆମ ଶରୀର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସେ ଖାଦ୍ୟ ପାଉଛନ୍ତି, ତେଣୁ ଇଏ ହେଉଛି ବୈଶ୍ୱର କାର୍ଯ୍ୟ। ବୈଶ୍ୱର କାର୍ଯ୍ୟ ହେଉଛି କୃଷି, ସୁରକ୍ଷା, ବାଣିଜ୍ୟ। କୃଷି କଲେ ସମସ୍ତେ ଖାଦ୍ୟ ଖାଇବେ, ଅନାଥ ବହୁତ ଭୂତା ଆମେ, ଆମର ଯେଉଁ ଆବଶ୍ୟକତା ଖାଦ୍ୟ ରହିଛି ଅନ୍ନ ଇତ୍ୟାଦି ଏସବୁ ସବୁ ଏଇ ପାକସ୍ଥଳୀ ଦ୍ୱାରା ସେସବୁ ହଜମ ହେଇକିରି ସେମାନଙ୍କର ଶରୀରକୁ ଯାଉଛି। ତେଣୁ ଇଏ ବୈଶ୍ୱର କାର୍ଯ୍ୟ। ଏବଂ ଆମେ ଯେଉଁଠି ଚାହୁଁଛେ ଯିବା ପାଇଁ ଆମର ଗୋଡ଼ ଦ୍ୱାରା ଆମେ ସେ ଜାଗାକୁ ଯାଉଛେ। ତେଣୁ ଏ ସୁଦୃଢ଼ ପରିଚର୍ଯ୍ୟାତ୍ମକ କର୍ମ ସୁଦର୍ଶନ ଏ ପରିଚର୍ଯ୍ୟା ଏସବୁ ଆମେ ଯାହା ଚାହୁଁଛେ କରିବା ପାଇଁ ଆମର ପାଦ ଦ୍ୱାରା ଆମେ ସେଇ ଜାଗାକୁ ଯାଇପାରୁଛେ। ତେଣୁ ସବୁ ସୋସାଇଟି, ସବୁ ସମାଜରେ ଆମେ ଦେଖିବା ଏଇ ଚାରୋଟି ବର୍ଣ୍ଣ ରହିଛି ବା ଚାରୋଟି ଡିଭିଜନ ରହିଛି ସବୁ ଜାଣିଛୁ। ଯଦିଓ ଖ୍ରୀଷ୍ଟିଆନ କହୁଛନ୍ତି ଆମର କୌଣସି କାଷ୍ଟଲେସ୍ ସୋସାଇଟି, ଆମର କୌଣସି ଡିଷ୍ଟିଙ୍କସନ୍ ନାହିଁ, ସମସ୍ତେ ସମାନ। କିନ୍ତୁ ତଥାପି ତାଙ୍କ ଭିତରେ ମଧ୍ୟ କେତେଜଣ ରହୁଛନ୍ତି ଯେଉଁମାନେ ଶାସନ କରୁଛନ୍ତି, ସମସ୍ତଙ୍କୁ ଶାସନ କରିବେନି। କିନ୍ତୁ ସେହିଭଳି ଭାବରେ ସବୁଥିରେ ଡିଭିଜନ ରହିଛି, ସବୁଥିରେ ଏଇ ବର୍ଣ୍ଣ ରହିଛି, ଆଶ୍ରମ ସବୁ ରହିଛି, ବିଭାଗ ସବୁ ରହିଛି। ଏବଂ ବିଶେଷ ଭାବରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ପଚାରିଲେ ରାୟରାମଙ୍କୁ ଦାକ୍ଷିଣାତ୍ୟରେ, ସେ ବିଷୟରେ ଯେତେବେଳେ କହିଲେ ସାଧ ସାଧନ ବିଷୟରେ ବର୍ଣ୍ଣନା କରିବା ପାଇଁ, ରାୟରାମ ମଧ୍ୟ ପ୍ରଥମେ ସେବତା କରୁଛନ୍ତି ଯେ ଭଗବାନଙ୍କୁ ପାଇବା ପାଇଁ ଭଗବାନ ହେଉଛନ୍ତି ସାଧ୍ୟ, ସେଇ ଭଗବାନ ପାଇବା ପାଇଁ ଯେଉଁ ସାଧନ ଯାହା ମାଧ୍ୟମ ସେ ହେଉଛି ବିଷ୍ଣୁ ପୁରାଣରୁ ବିଷୟକୁ ଉଦ୍ଧାର କରି ରାୟରାମ କହିଛନ୍ତି ଯେ ବର୍ଣ୍ଣାଶ୍ରମ ଚାରବତା ପୁରୁଷିଆ ପର ପୁମା ବିଷ୍ଣୁର ଆରାଧିତ କଥା ନାନା ତୋଷକାର। ସେ ଚାରି ବର୍ଣ୍ଣରୁ ଚାରି ଆଶ୍ରମ କଥା ମୋତେ କହିଛନ୍ତି। ଆଶ୍ରମ କହିଲେ ଆମର ଯେଉଁ ବ୍ରହ୍ମଚାରୀ, ଗୃହସ୍ଥ, ବ୍ରହ୍ମପ୍ରସ୍ଥ ଏବଂ ସନ୍ନ୍ୟାସ, ଏ ଚାରିଟି ଆଶ୍ରମ ରହିଛି। ତେଣୁ ବିଷ୍ଣୁ ପୁରାଣ ବର୍ଣ୍ଣନା କରାଯାଇଛି ଇଏ ଭଗବାନ ବିଷ୍ଣୁଙ୍କର ଆରାଧନା ପାଇଁ ଆଠାରୁ ଅନ୍ୟ କୌଣସି ଉପାୟ ନାହିଁ ବୋଲି କହିଛନ୍ତି। ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରମା ଏ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ଦ୍ୱାରା ବିଷ୍ଣୁଙ୍କର ଆରାଧନା କରାଯାଉଛି। ପରମ ପୁରୁଷ ବିଷ୍ଣୁ ତାଙ୍କୁ ଆରାଧନା କରାଯାଉଛି ଏବଂ ଆ ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ବୋଲି ବିଷ୍ଣୁ ପୁରାଣ ବର୍ଣ୍ଣନା କରାଯାଉଛି। ତେଣୁ ଏଇ ଯେଉଁ ବର୍ଣ୍ଣାଶ୍ରମ ଧର୍ମ ଇଏ ହେଉଛି ପ୍ରାରମ୍ଭିକ ଧର୍ମ। ଭଗବତ ଗୀତାରେ ବିଭିନ୍ନ ପ୍ରକାର ଧର୍ମ ବିଷୟରେ ବର୍ଣ୍ଣାଶ୍ରମ ଧର୍ମ, ତାପରେ ବିଭିନ୍ନ ଯେଉଁ ରହିଛି ବିଭିନ୍ନ ବୈଦିକରେ ବେଦରେ ଯେଉଁ କର୍ମକାଣ୍ଡୀୟ ଧର୍ମ ସବୁ ରହିଛି, ତାପରେ ଯୋଗା ଅଷ୍ଟାଙ୍ଗ ଯୋଗ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ଏଇଭଳି ବିଭିନ୍ନ ପ୍ରକାର ଧର୍ମ ବିଷୟରେ ବର୍ଣ୍ଣନା କରିକରି ଅନ୍ତିମରେ ଭଗବାନ କହୁଛନ୍ତି ଯେ ସର୍ବଧର୍ମାନ ପରିତ୍ୟଜ୍ୟ ମାନବ ଶରଣ। ତେଣୁ ପ୍ରକୃତ ଧର୍ମ ସେଇଟା ଭଗବାନ ସେ ଅନ୍ତିମରେ କହିଛନ୍ତି। ପ୍ରକୃତ ଧର୍ମ ହେଉଛି ସବୁକିଛି ତ୍ୟାଗ କରି ଯଦି ଭଗବାନଙ୍କ ଶରଣରେ ଯିବା ସେ ହେଉଛି ପ୍ରକୃତ ଧର୍ମ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଯେଉଁଠି ଭଗବତ ଗୀତା ଶେଷ ହେଇଛି ସେଇଠୁ ଭାଗବତ ଆରମ୍ଭ ହେଇଛି। ଭଗବାନ ଭଗବତ ଗୀତାରେ ଅନ୍ତିମରେ କହିଲେ ଯେ ସର୍ବଧର୍ମାନ ପରିତ୍ୟଜ୍ୟ ମାନବ ଶରଣ। ତେଣୁ ଏଇ ବ୍ରଜରେ ଆମର ଶିଶୁ ଗୌରବ ସେମାନେ ରଖନ୍ତି, ଏ ବ୍ରଜର ଅର୍ଥ ହେଉଛି ସେଇ ବ୍ରଜଭୂମିର କଥା କୁହାଯାଉଛି। ବ୍ରଜ ବ୍ରଜଭୂମିର ଗୋପୀମାନେ ସବୁକିଛି ତ୍ୟାଗ କରିଥିଲେ, ବିଧି ଧର୍ମ ଯାହା ସବୁ ଧର୍ମ ଅଛି, ଜାତି ଧର୍ମ ସବୁ, ଯାହା କୁଳ ଧର୍ମ ଯାହା ସବୁ ଧର୍ମ ସବୁକିଛି ତ୍ୟାଗ କରି ସେ ଭଗବାନଙ୍କ ଶରଣରେ ଯାଇଛନ୍ତି। ତେଣୁ ସେଇଥିପାଇଁ ବ୍ରଜ ଶବ୍ଦ ଭଗବାନ ବ୍ୟବହାର କରିଛନ୍ତି ଭଗବତ ଗୀତାରେ। ତେଣୁ ଯେଉଁଠି ଭଗବତ ଗୀତା ଶେଷ ହେଇଛି ଭାଗବତ ସେଇଠୁ ଆରମ୍ଭ କରିଛନ୍ତି। ଧର୍ମ ପୂଜିତ କୈତବୋତ୍ର କର୍ମ ନିର୍ମ ଶରଣ ସମସ୍ତ କୈତବ ଧର୍ମକୁ ବାଦ ଦିଆଯାଇଛି। ପ୍ରକୃତ ଧର୍ମ ଯେଉଁଟା ହେଉଛି ଭଗବତ ଧର୍ମ ବା ଭାଗବତ ଧର୍ମ, ସେ ଭାଗବତ ଧର୍ମ ଆମେ ଶ୍ରୀମଦ୍ ଭାଗବତରେ ପ୍ରାପ୍ତ ହୋଇଛୁ। ତେଣୁ ଅନ୍ୟାନ୍ୟ ଯେଉଁ ସବୁ ଧର୍ମ ରହିଛି ସେ ଧର୍ମରେ ବିଭିନ୍ନ ପ୍ରକାର ସବୁ ଯେମିତି ଆମର ଚତୁର୍ଥ ଅଧ୍ୟାୟ ଭଗବାନ କହୁଛନ୍ତି, ବିଭିନ୍ନ ଧର୍ମ କଥା ଯେଉଁ କହୁଛନ୍ତି ଯେ ପ୍ରଥମେ କହୁଛନ୍ତି ଯେ କାଙ୍କ୍ଷେତଂ କର୍ମଣାଂ ସିଦ୍ଧିଂ ଜଗନ୍ତେ ଇଏ ଦେବତା କ୍ଷିପ୍ରଂ ହିଁ ମାନସ ଲୋକେ ସିଦ୍ଧି ଭୂମି କର୍ମଣା। ଆମ ଲକ୍ଷ୍ମୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଏଇଠି ପ୍ରକୃତରେ ଚତୁର୍ଥ ଅଧ୍ୟାୟର ଜ୍ଞାନ ଭଗବାନ ଦେଇଛନ୍ତି। ଯଦିଓ ପ୍ରଥମେ କହୁଛନ୍ତି ଯେ ଇମନ ଦୋଷ ଯୋଗମ ଇତ୍ୟାଦି କହିଛନ୍ତି, କିନ୍ତୁ ଅର୍ଜୁନ ପଚାରିଲେ ଯେ ଆପଣ ଯଦି ଏ ଭଗବତ ଗୀତାର ଜ୍ଞାନ ସୂର୍ଯ୍ୟ ଦେବତା ବିବସ୍ଥାନ କହିଥିଲେ ତାହେଲେ ଆପଣ ତ ଏବେ ଜନ୍ମ ହେଇଛନ୍ତି, ସୂର୍ଯ୍ୟ ଦେବତା ତ ବହୁତ ପୁରୁଣା, ତାହେଲେ କେମିତି ଆମେ ଜାଣିବା। କିନ୍ତୁ ସେଇ ପ୍ରଶ୍ନର ଉତ୍ତର ଦେଇସାରିକରି ଅନ୍ତିମରେ ଏଇଠୁ ଆରମ୍ଭ ଚତୁର୍ଥ ଅଧ୍ୟାୟ ଏଗାର ଶ୍ଳୋକରେ କଥା କୁହାଯାଉଛି ଯେ କାଙ୍କ୍ଷେତଂ କର୍ମଣାଂ ସିଦ୍ଧିଂ ଜଗନ୍ତେ ଇହ ଦେବତା। ସାଧାରଣତଃ ଲୋକମାନେ ବିଭିନ୍ନ ଦେବଦେବୀମାନଙ୍କୁ ପୂଜା କରନ୍ତି,
ଧର୍ମ କହିଲେ ସେମାନେ ବିଭିନ୍ନ ଦେବାଦେବୀ ମାନେ ପୂଜା କରନ୍ତି ଧର୍ମ,
କାହିଁକି ସେଟା କରନ୍ତି ନା କାଙ୍କ୍ଷଣ କର୍ମଣାମ ସିଦ୍ଧି, ଯେଉଁ କର୍ମ କରୁଛନ୍ତି ଯେହେତୁ ସେମାନେ କର୍ମ ମାର୍ଗରେ ଅଛନ୍ତି, ବେଦରେ ଯେଉଁ କର୍ମକାଣ୍ଡ ଧାରା ଅଛି ସେଇ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହେଇଛନ୍ତି, ସେଇ କର୍ମକାଣ୍ଡରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ସେମାନେ ବିଭିନ୍ନ ଦେବତା ଦେବାଦେବୀମାନେ ପୂଜା କରନ୍ତି। ତେଣୁ ଆମେ ଦେଖିବା ଆଉ କିଛି ଦିନ ପରେ ଯେତେବେଳେ ଆମର ଅକ୍ଟୋବର ମାସରେ ଦଶହରା ଆସିବ ସେ ସମୟରେ ବହୁତ ପୂଜା ହେବ। ଦୁର୍ଗା ପୂଜା କହିଲେ ଚାରିଆଡ଼େ ଭାରତବର୍ଷରେ ଧୁମଧାମ ପାଳନ ହେଉଛି, କିନ୍ତୁ ରାଧାରାଣୀଙ୍କ ପୂଜା କିଏ ଜାଣିପାରୁନାହିଁ, ରାଧାରାଣୀ କିଏ ଜାଣିପାରୁନାହିଁ, କାରଣ ଏଇ ସମସ୍ତେ ଏଇ କର୍ମ ମାର୍ଗରେ ସମସ୍ତେ ଆକୃଷ୍ଟ ହେଇଛନ୍ତି, କର୍ମ ଭୌତିକ ଜଗତରେ ସମସ୍ତେ କର୍ମ ପ୍ରତି ଆକୃଷ୍ଟ ହେଇଛନ୍ତି। ତେଣୁ ସେମାନେ ଭାବନ୍ତି ଏଇ ଯେଉଁ ଭୌତିକ ଜଗତର ଯିଏ ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା ବା କାଳୀ, ଇଏ ହେଉଛନ୍ତି ଅନ୍ତିମ ତତ୍ତ୍ୱ, ଇଏ ହେଉଛନ୍ତି ଅନ୍ତିମ ଶକ୍ତି। ଭଗବାନଙ୍କର ମଧ୍ୟ ବିଭିନ୍ନ ଲୀଳା ଅଛି ଯାହାକୁ ଅନ୍ୟମାନେ ସବୁ ଭୋଗ କରିଦେବ, ତେଣୁ ସେମାନେ କହନ୍ତି ଭଗବାନ ରାମଚନ୍ଦ୍ର ମଧ୍ୟ ଆସି ଦୁର୍ଗା ଦେବୀଙ୍କୁ ପୂଜା କରିଥିଲେ, ଦୁର୍ଗା ଦେବୀଙ୍କର ଆରାଧନା କରିଥିଲେ, ଶିବଙ୍କର ଆରାଧନା କରିଥିଲେ, ଭଗବାନଙ୍କ ଲୀଳାକୁ କେତେ ଜଣ ଜାଣିବେ ତତ୍ତ୍ୱରେ। ତେଣୁ ଏ ରାଧାରାଣୀଙ୍କ ତତ୍ତ୍ୱ ହେଉଛି ବହୁତ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଚିର ଜଗତ ରହିଛି, ଚିର ଜଗତରେ ମଧ୍ୟ ସମସ୍ତେ ରାଧାରାଣୀଙ୍କ ତତ୍ତ୍ୱ ଜାଣନ୍ତି। ଯେତେବେଳେ ଆମର ଚୈତନ୍ୟ ମହାପ୍ରଭୁ ଆସିଲେ ସେ ଏଇସବୁ ରାଧାରାଣୀଙ୍କ ତତ୍ତ୍ୱକୁ ପ୍ରକାଶ କରିଛନ୍ତି ଭାଗବତରେ, ସେଥିପାଇଁ ପ୍ରପାଦ ମହାରାଜଙ୍କୁ କହୁଥିଲି, ପ୍ରପାଦ ମହାରାଜ କହିଛନ୍ତି ଭାଗବତରେ ମଧ୍ୟ ରାଧାଙ୍କ ତତ୍ତ୍ୱ ବିଶେଷ ଭାବରେ ବର୍ଣ୍ଣନା କରାଯାଇଥିଲେ, କାହିଁକି ନା ସେଠି ଏତେ ଉନ୍ନତ ଭକ୍ତ ନଥିଲେ। ତେଣୁ ସେଇ ଇଏରେ ଆମେ ଜାଣିପାରିବା, ସେଇ ପରିସ୍ଥିତିରେ ଆମେ ଜାଣିପାରିବା ଆମର କେତେ ଯୋଗ୍ୟତା ଅଛି ରାଧାରାଣୀଙ୍କୁ ସେ ବର୍ଣ୍ଣନା କରିବା, ତଥାପି ଆମେ ଯାହା ବର୍ଣ୍ଣନା କରିବା ତାଙ୍କର ପୂର୍ବ ପାଠ୍ୟ କରି ଆମେ କିଛି ବର୍ଣ୍ଣନା କରିବା ଏବଂ ଆପଣମାନେ କିଛି ଶ୍ରବଣ କରିବେ। ତେଣୁ ଏଇ ଯେଉଁ ରାଧା ତତ୍ତ୍ୱ, ଏ ରାଧା ତତ୍ତ୍ୱ ହେଉଛି ଚିର ଜଗତରେ ମଧ୍ୟ ବୈକୁଣ୍ଠ ଲୋକରେ ମଧ୍ୟ ରାଧାରାଣୀଙ୍କ ତତ୍ତ୍ୱ କିଏ ଜାଣିନାହାନ୍ତି, ବୈକୁଣ୍ଠ ଲୋକରେ ଯେଉଁ ରହିଛି ଲକ୍ଷ୍ମୀ ନାରାୟଣଙ୍କ ତତ୍ତ୍ୱ ଜାଣିଛନ୍ତି, ଲକ୍ଷ୍ମୀଙ୍କ ତତ୍ତ୍ୱ ଜାଣିଛନ୍ତି, କିନ୍ତୁ ଲକ୍ଷ୍ମୀ ଦେବୀ ମଧ୍ୟ ରାଧାଙ୍କ ତତ୍ତ୍ୱ ଜାଣିପାରୁନାହାନ୍ତି। ଆମର ଯେତେବେଳେ କାଳିଆ ଦମନ ହେଉଥିଲା ସେ ସମୟରେ ନାଗପତିନୀ ମାନେ ଭଗବାନଙ୍କୁ ସ୍ତୁତି କରିକି ସେ କଥା କହୁଛନ୍ତି ଯେ ନ ଦେବ ବିଦ୍ମହେ ଭଗବାନ ରେଣୁ ସ୍ପର୍ଶାଧିକା କଶ୍ୟାମ ଭାବସ ନ ଦେବ ବିଦ୍ମହେ ଭଗବାନ ରେଣୁ ସ୍ପର୍ଶାଧିକା ଜର୍ବାଂଶୟା ଶ୍ରୀ ଲଲନା ଚରତ୍ତକୋ ବିହାୟ କାମାନ ସୂଚିର ଦ୍ରୁତ କଥା। ନାଗପତୀ ମାନେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ଆପଣଙ୍କର ଯେଉଁ ଏ କୃପା କରୁଛନ୍ତି କାଳିଆ ପ୍ରତି, ଆମ ସ୍ୱାମୀଙ୍କ ପ୍ରତି ଯେଉଁ କୃପା କରୁଛନ୍ତି, ଇଏ କିଭଳି ଭାବରେ କୃପା କରୁଛନ୍ତି ଆମେ ବୁଝିପାରୁ, ଆପଣଙ୍କର କେମିତି ରହିଥିବ କୃପା କଶ୍ୟାମ ଭାବସ ନ ଦେବ ବିଦ୍ମହେ ଆମେ ଏଇଟା ଜାଣିପାରୁ। ଦବାଙ୍ଗ୍ରୀ ରେଣୁ ସ୍ପର୍ଶାଧିକାର ଆପଣଙ୍କର ଅନ୍ଧ୍ରୀ ଆପଣଙ୍କର ପାଦପଦ୍ମର ରେଣୁ ର ସ୍ପର୍ଶ କେମିତି ଆମର ଏ କାଳିଆ ଆମର ସ୍ୱାମୀ କାଳିଆ ନାଗର କେମିତି ପ୍ରାପ୍ତ ହେବ, ଭଗବାନ ତାଙ୍କର ଯେଉଁ କାଳିଆ ନାଗର ଯେଉଁ ଶହ ଶହେ ଫଣା ଅଛି ସେ ଫଣାରେ ବିଭିନ୍ନ ନୃତ୍ୟ କରୁଛନ୍ତି ସେ, ଏବଂ ବିଭିନ୍ନ ନୃତ୍ୟ କରୁଛନ୍ତି ସେ ନାଗ ଚାହୁଁଛି ଭଗବାନଙ୍କୁ ଦର୍ଶନ କରିବା ପାଇଁ, ସେ ତ ଭଗବାନ ଜାଣୁନି ସେ କହୁଛନ୍ତି ଆପଣଙ୍କୁ ଦର୍ଶନ କରିବେ, ଇଏ ମୋର ଶତ୍ରୁ ମୁଁ ଦର୍ଶନ କରି ମାରିଦେବି। ବହୁତ ଏତେ ଆମ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ ସଂସ୍କନ୍ଦରେ ଯେ ଏତେ ସେ ନାଗର ବିଷ ରହିଥିଲା ଯେ ସେ ଉପରେ ଯଦି ପକ୍ଷୀଟେ ଚାଲିଯାଉଥିଲା ସେ ପଡ଼ିକି ମରିଯାଉଥିଲା, ଏତେ ବିଷର ତେଜ ରହିଥିଲା, ଗଛ ବୃକ୍ଷ ଲତା କିଛି ନଥିଲା, କେବଳ ଗୋଟିଏ ବୃକ୍ଷ ରହିଯାଇଥିଲା ଯାହାକି ଯେଉଁଟା ଆମର କୁହାଯାଇଛି ଯେତେବେଳେ ଗରୁଡ଼ ଯେତେବେଳେ ନେଇକି ଯାଉଥିଲେ ଅମୃତ, ଅମୃତର ଗୋଟେ ଟେପା ପଡ଼ିଯାଇଥିଲା ଯେଉଁଥିପାଇଁ ସେ ବଞ୍ଚିକି ରହିପାରିଥିଲା, ମାନେ ଆଉ ସବୁ ମରିଯାଇଥିଲେ। ତେଣୁ ଏଇଥିରେ ଆମେ ଜାଣିପାରିବା ସେ ବିଷର ନାଗର କିଭଳି ବିଷ କାଳିଆ ନାଗର, ତେଣୁ ସିଏ ସବୁବେଳେ ଚେଷ୍ଟା କରୁଛି କେମିତି ଗୋଟେ ଫଣାରେ ମାରିଦେବ ତାକୁ ମାରିଦେବ କୃଷ୍ଣ, କିନ୍ତୁ ଭଗବାନ ସିଏ ଯେମିତି ଯେଉଁଭଳି ଭାବରେ ଚେଷ୍ଟା କରୁଛି କୃଷ୍ଣଙ୍କୁ ମାରିବା ପାଇଁ, ସେ ଭଗବାନ ସେଭଳି ଭାବରେ ନୃତ୍ୟ କରୁଛନ୍ତି ବିଭିନ୍ନ ଧାରାରେ, ନୃତ୍ୟର ଯେଉଁ ବିଭିନ୍ନ ଛନ୍ଦ ସବୁ ରହିଛି ନୃତ୍ୟର ବିଭିନ୍ନ ଏବଂ ନର୍ତ୍ତକ ଅଛନ୍ତି ସେମାନେ ଜାଣିଛେ ବିଭିନ୍ନ ତାଙ୍କର ଛନ୍ଦ ବୋଲ ସବୁ ରହିଛି, ତେଣୁ ସେଇଭଳି ଭାବରେ ନୃତ୍ୟ କରୁଛନ୍ତି ଏବଂ ବିଭିନ୍ନ ଅପସରାମାନେ ଏବଂ ଗନ୍ଧର୍ବ ସେମାନେ ସବୁ ଆସି ବାଦ୍ୟ ବଜାଉଛନ୍ତି ନୃତ୍ୟ କରୁଛନ୍ତି ଭଗବାନଙ୍କର ଅପୂର୍ବ ନୃତ୍ୟ ଜାଣି ଭଗବାନ ଏଭଳି ପରିସ୍ଥିତିରେ ଭଗବାନ ନୃତ୍ୟ କରିପାରୁଛନ୍ତି। ତେଣୁ ନାଗପତିମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଏଇ ଯେଉଁ କାଳିଆର ଯେଉଁ କଥା କେମିତି ଆପଣଙ୍କର ପାଦପଦ୍ମ ରେଣୁକୁ ସ୍ପର୍ଶ କରିବା ପାଇଁ ସକ୍ଷମ ହେଉଛି, ଯତ୍ ବାଞ୍ଛୟା ଶ୍ରୀ ଲଲନା ଚରତ୍ତକୋ
ଲଳନା କହିଲେ ଲକ୍ଷ୍ମୀଦେବୀ ବହୁତ ମାନେ ଲାଳନ ପାଳନ କରନ୍ତି ଭଗବାନ ଲକ୍ଷ୍ମୀ ଏତେ ପ୍ରିୟ ଭଗବାନ କିନ୍ତୁ ନାଗପତି ନାୟକ କହୁଛନ୍ତି ସେଇ ଆପଣଙ୍କର ସେଇ ପାଦପଦ୍ମ ରେଣୁକୁ ପାଇବା ପାଇଁ ଯତ୍ ବାଞ୍ଛା ଶ୍ରୀ ଲଗ୍ନା ଚରତ୍ ତପ ଆଚରଣ କଲେ ବିହାର କାମାନ ସୁଚିରମ ଧୃତ କଥା ସୁଚିରମ ବହୁତ ଦୀର୍ଘ କାଳ ଧରି ଭଗବାନଙ୍କର ଆରାଧନା କରିଛନ୍ତି ବର୍ତ୍ତମାନ ମଧ୍ୟ ଆପଣମାନେ ଯଦି ବୃନ୍ଦାବନ ଯିବେ ବିଲ୍ଲବନରେ ଦେଖିବେ ଲକ୍ଷ୍ମୀଙ୍କର ମନ୍ଦିର ଅଛି ସେଠି ଲକ୍ଷ୍ମୀଦେବୀ ଆରାଧନା କରିଛନ୍ତି ଏବଂ ସେଠିକାର ଯେଉଁ ବୃନ୍ଦାବନ ଅଧିବାସୀମାନେ ଯେତେବେଳେ ଲକ୍ଷ୍ମୀଦେବୀଙ୍କ ପାଖକୁ ଯାଆନ୍ତି ସେମାନେ କିଭଳି ପ୍ରାର୍ଥନା କରନ୍ତି ନା ଆମେ ଯେଉଁ ଲକ୍ଷ୍ମୀଦେବୀ ପ୍ରାର୍ଥନା କରେ ଆମେ ଲକ୍ଷ୍ମୀଦେବୀଙ୍କୁ କୃପା ପ୍ରାପ୍ତ ହେବା ପାଇଁ ଚାହୁଁ ପ୍ରାର୍ଥନା କରେ କରୁ ଆମେ କିନ୍ତୁ ସିଏ ଯେଉଁ ଲକ୍ଷ୍ମୀଦେବୀ ପ୍ରାର୍ଥନା କରନ୍ତି ସିଏ କହନ୍ତି ଭଗବାନ ଆପଣଙ୍କର ପ୍ରାପ୍ତ ହୁଅନ୍ତି ଏଭଳି ଭାବରେ ସିଏ ଲକ୍ଷ୍ମୀଦେବୀ କୃପା କରିକି ଆସନ୍ତି ବୃନ୍ଦାବନର ଅଧିବାସୀମାନେ ଲକ୍ଷ୍ମୀଦେବୀଙ୍କର ଏଭଳି ଭାବରେ ଆରାଧନା କରନ୍ତି ତେଣୁ ଲକ୍ଷ୍ମୀଦେବୀ ବହୁତ କାଳ ଧରିକି ତପସ୍ୟା କଲେ ଯାହାଙ୍କର ପାଦପଦ୍ମ ପ୍ରାପ୍ତ ହେବା ପାଇଁ କିନ୍ତୁ ପାଇପାରିଲେ ନାହିଁ ଜଗବାଂଶା ଶ୍ରୀ ଲଗ୍ନା ଚରତ୍ରକୁ ବିହାର କାମା ସବୁକିଛି ତ୍ୟାଗ କରିବେ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି ସେ ଐଶ୍ୱର୍ଯ୍ୟ ସବୁ ତ୍ୟାଗ କରିକି ଦୀର୍ଘ କାଳ ଧରି ଭଗବାନଙ୍କର ଆରାଧନା କରିଛନ୍ତି କିନ୍ତୁ ତାକୁ ପ୍ରାପ୍ତ ହେଇପାରିନାହିଁ ତେଣୁ ଏଇଥିରେ ଆମେ ଜାଣିବା ରାଧାଙ୍କ ତତ୍ତ୍ୱ କେତେ ଗଭୀର ମହାନ ତତ୍ତ୍ୱ ତେଣୁ ଯେଉଁ ମୁଁ କହିଲି ଚୈତନ୍ୟ ମହାପ୍ରଭୁଙ୍କ ଆସିବା ପୂର୍ବରୁ ସାଧାରଣତଃ ଲୋକମାନେ ଆମର ଭକ୍ତମାନେ ଆମର ଗୌଡ଼ୀୟ ଧାରାରେ ମଧ୍ୟ ସେମାନେ ଯେଉଁ ଲକ୍ଷ୍ମୀ ଆଉ ନାରାୟଣଙ୍କର ଏଇ ଲକ୍ଷ୍ମୀ ନାରାୟଣଙ୍କ ଶ୍ରେଣୀ ରାଧାକୃଷ୍ଣଙ୍କ ତତ୍ତ୍ୱ ପ୍ରାୟ ଲୋକ ଜାଣିନଥିଲେ ତେଣୁ ମହାପ୍ରଭୁ ଆସି ସେ ତତ୍ତ୍ୱ ସବୁ ପ୍ରଦାନ କରିଛନ୍ତି ତେଣୁ ରାଧାକୃଷ୍ଣଙ୍କ ତତ୍ତ୍ୱ ଆମେ ଚୈତନ୍ୟ ଚୈତାନ୍ୟରେ କିଛି ପ୍ରାପ୍ତ ହୋଇପାରିବ ଭାଗବତରେ କେବଳ ସୁଖଦେବ ସ୍ୱାମୀ ଦଶମ ସ୍କନ୍ଧ 31 ଅଧ୍ୟାୟରେ ବୋଧେ ବର୍ଣ୍ଣନା କରିଛନ୍ତି ସେ ଇଣ୍ଡାଇରେକ୍ଟଲି ବର୍ଣ୍ଣନା କରିଛନ୍ତି ଅନୟାରାଧିତ ମୋହନନ ଭଗବାନ ହରିଶ୍ୱର ଜନ୍ମ ବିହାର ଗୋବିନ୍ଦ ଜାମନୟ ଗ୍ରହ ରାଧାର ଶବ୍ଦର ଅର୍ଥ କ'ଣ ନା ଅନୟାରାଧିତ ମୋହନନ ଯେ ଆରାଧନା କରୁଛନ୍ତି ଭଗବାନ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ ବସ୍ତୁ ଆରାଧ୍ୟ ଭଗବାନ ରଜେଶ କନା ଶ୍ରେଷ୍ଠ ଆରାଧ୍ୟ ଯେଉଁ ରହିଛି ସିଏ ହେଉଛନ୍ତି ବ୍ରଜେଶ କନକ ତେଣୁ ଭଗବାନ ଯଦିଓ ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ କିନ୍ତୁ ତାଙ୍କ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ଦଶମ ସ୍କନ୍ଧ 30 ଅଧ୍ୟାୟରେ ସେଟା କୁହାଯାଇଛି ଭଗବାନ ଯଦିଓ କୃଷ୍ଣ କିନ୍ତୁ ତା ଭିତରେ ମଧ୍ୟ ଭଗବାନଙ୍କର ମଧ୍ୟ ବିଭିନ୍ନ ତତ୍ତ୍ୱ ସବୁ ରହିଛି ଯଦି ଆମେ ଦେଖିବା ବ୍ରହ୍ମା ବ୍ରହ୍ମସଂହିତାରେ ବର୍ଣ୍ଣନା କଲେ ଯେ ଈଶ୍ୱର ପରମ କୃଷ୍ଣ ଈଶ୍ୱର କହିଲେ ନିୟନ୍ତ୍ରଣକାରୀ ନିୟନ୍ତ୍ରଣକାରୀ ଆମେ ଏଇ ଭୌତିକ ଜଗତରେ ଯଦି ନିୟନ୍ତ୍ରଣକାରୀ ଆମେ ଦେଖିବା ସର୍ବୋଚ୍ଚ ନିୟନ୍ତ୍ରଣକାରୀ ଆମେ ତାହେଲେ ଆସିବା ବ୍ରହ୍ମାଙ୍କର ଯିଏକି ବ୍ରହ୍ମା ସୃଷ୍ଟିର ନିୟନ୍ତ୍ରଣକାରୀ ନିୟନ୍ତ୍ରଣ କରୁଛନ୍ତି ସୃଷ୍ଟି କରୁଛନ୍ତି ଏବଂ ଶିବଜୀ ସେ ଯେଉଁ ଧ୍ୱଂସ ହେଉଛି ସେ ଧ୍ୱଂସର ନିୟନ୍ତ୍ରଣରେ ସେ ରହିଛନ୍ତି ଧ୍ୱଂସ ସେ କରୁଛନ୍ତି ଏବଂ ବିଷ୍ଣୁ ପାଳନ କରୁଛନ୍ତି ସୃଷ୍ଟି ସ୍ଥିତି ପାଳନ ଏଇଭଳି ଭାବରେ ଆମେ ଅନ୍ତିମ ନିୟନ୍ତ୍ରଣକାରୀ ଏଇ ତିନି ଜଣଙ୍କ ପାଖକୁ ଆସିବା କିନ୍ତୁ ବିଷ୍ଣୁ ହେଉଛନ୍ତି ଏଇ ତିନି ଜଣ ଯେଉଁ ତତ୍ତ୍ୱ ଅଛନ୍ତି ବ୍ରହ୍ମା ବିଷ୍ଣୁ ବୈଷ୍ଣବ ତାଙ୍କ ଭିତରେ ବିଷ୍ଣୁ ହେଉଛନ୍ତି ଅନ୍ତିମ ସର୍ବୋତ୍ତମ ତତ୍ତ୍ୱ ସର୍ବୋତ୍ତମ ତତ୍ତ୍ୱ ଏବଂ ବିଷ୍ଣୁ ମଧ୍ୟ ଅନ୍ତିମ ନିୟନ୍ତ୍ରଣକାରୀ ନୁହନ୍ତି ବିଷ୍ଣୁ ଯେଉଁ ନିୟନ୍ତ୍ରଣ ସବୁ ସୃଷ୍ଟି କରୁଛନ୍ତି ଏଇଭଳି ଭାବରେ ଅନେକ ହଜାର ହଜାର ବିଷ୍ଣୁ ସବୁ ରହୁଛନ୍ତି ଭୌତିକ ଜଗତ ଏବଂ ଭୌତିକ ଜଗତରେ ଉର୍ଦ୍ଧ୍ୱରେ ବୈକୁଣ୍ଠ ଲୋକରେ ଯେଉଁ ବିଭିନ୍ନ ବିଷ୍ଣୁ ସବୁ ରହିଛନ୍ତି ସେମାନେ ଏ ଭୌତିକ ମାନେ ଚିତ୍ ଜଗତରେ ରହିବା ସଙ୍ଗେ ସଙ୍ଗେ ରହିବା ପରେ ମଧ୍ୟ ଏ ଭୌତିକ ଜଗତର ସ୍ଥିତି ଦାୟିତ୍ୱ ବା ପାଳନ ଦାୟିତ୍ୱରେ ମଧ୍ୟ ରହୁଛନ୍ତି ତେଣୁ ଏ ସବୁ ଯେତେ ବିଷ୍ଣୁ ତତ୍ତ୍ୱ ଅଛନ୍ତି ସବୁକୁ ବର୍ଣ୍ଣନା କରାଯାଇଛି ଯେ ଦୀପା ଚିରଭୂ ଦଶାନ୍ତର୍ମଭିପ୍ରତ୍ୟ ଦୀପା ଏତେ ବିବୃତ ହେତୁ ସମାନ ଧର୍ମା ଯସ୍ତା ଦୁର୍ଗେ ଚିରିଷ୍ଣୁ ତୟା ବିଭାତି ଗୋବିନ୍ଦ ମହାଦି ପୁରୁଷ ବିଷ୍ଣୁ ତତ୍ତ୍ୱ
ସେଥିରେ ମଧ୍ୟ ବହୁତ ତା ଦେହରେ ଗୋଦା ଆସେ ଯେ କିଏ କ'ଣ ନାହିଁ ବିଷ୍ଣୁ ହେଉଛନ୍ତି ସର୍ବୋତ୍ତମ ତତ୍ତ୍ୱ, ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି ଯେଉଁ କଳା ବାଳ ଏବଂ ଧଳା ବାଳ ଏ ବିଷୟରେ ମଧ୍ୟ ଦ୍ୱିତୀୟ ସ୍କନ୍ଧ ସପ୍ତ ମଧ୍ୟ ବର୍ଣ୍ଣନା ମଧ୍ୟ ସେଇଟା କହିଛନ୍ତି। କେତେ ଜଣ କହନ୍ତି ବିଷ୍ଣୁ ହେଉଛନ୍ତି ଅନ୍ତିମ ତତ୍ତ୍ୱ ଏବଂ ତାଙ୍କର ଯେଉଁ କଳା ବାଳ ଏବଂ ଧଳା ବାଳ ଯେଉଁ ରହିଛି ଏ ଦୁଇଟି ବାଳରୁ ଆମର ଭଗବାନ ବଳରାମ ଏବଂ କୃଷ୍ଣ ଆସିଛନ୍ତି। ତେଣୁ ଏ ବିଷୟରେ ମଧ୍ୟ ବହୁତ ରହିଛି। ପ୍ରକୃତ ତତ୍ତ୍ୱ ଯେଉଁମାନେ ଜାଣିନାହାନ୍ତି ସେମାନେ ଏହି ସବୁ ବେଳେ ବର୍ଣ୍ଣନା କରନ୍ତି, କିନ୍ତୁ ପ୍ରକୃତରେ ବିଷ୍ଣୁ ହେଉଛନ୍ତି ଯାହ କାରଣ ନବଜଳେ ଭଜତିଷ୍ଣ ଯୋଗ ନିଦ୍ରା ମନନ୍ତ ଜଗଦଣ୍ଡ ସରୋମ ପୂର୍ବ ଆଧାର ଶକ୍ତି ଅବଲମ୍ବ୍ୟା ପରାଂ ସମୃତି ଗୋବିନ୍ଦ ମହାଦି ପୁରୁଷଂ ତମ୍ ଭୁଜା। ଆଚ୍ଛା, ପ୍ରଥମେ ଯେଉଁ ମୁଁ କହିଲି ଦୀପାର୍ଚ୍ଚିରେ ବୋଲି ଦଶମ ଧର୍ମପ୍ରତ୍ୟ, ଆର ଅର୍ଥ ହେଉଛି ଯେମିତି ଗୋଟିଏ ଦୀପରୁ ହଜାର ହଜାର ଅନେକ ଅନେକ ଦୀପ ଆମେ ଜଳେଇ ପାରିବୁ, କିନ୍ତୁ ଯେତେ ଦୀପ ଜାଳିଲେ ମଧ୍ୟ ଯଦିଓ ତାଙ୍କର ଧର୍ମ ସମାନ ଏକା ଶକ୍ତି ସମସ୍ତଙ୍କ ରହିଛି, କିନ୍ତୁ ମୂଳ ଦୀପ ହେଉଛି ଗୋଟିଏ, ସେଇ ଦୀପରୁ ଅନେକ ଦୀପ ଆସୁଛନ୍ତି। ତେଣୁ ସେଇଭଳି ଭାବରେ ଯିଏ ବ୍ରହ୍ମାଙ୍କ ବିଷୟରେ ବିଷ୍ଣୁଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ଯିଏ କାରଣାମୂଳ ଜଳରେ ଭଜତିଷ୍ମ ଯୋଗ ନିଦ୍ରା, ଯୋଗ ନିଦ୍ରାରେ ରହିଛନ୍ତି ସେମାନେ। ଆମର ଯେଉଁ ଆମେ ରହିଛେ ତିନୋଟି ସ୍ଥିତି ରହିଛି, ଗୋଟା ହେଉଛି ନିଦ୍ରା ଆମେ ଶୟନ ଯାଉଛେ, କେତେବେଳେ ଆମେ ଜାଗ୍ରତ ରହୁଛେ, କେତେବେଳେ ସୁସୁପ୍ତି, କେତେବେଳେ ସ୍ୱପ୍ନ ଦେଖୁଛେ, ଏ ତିନୋଟି ଅବସ୍ଥା ରହିଛି। କିନ୍ତୁ ଏ ତିନୋଟି ଅବସ୍ଥାରୁ ଉର୍ଦ୍ଧ୍ୱ ଅବସ୍ଥା ଯେଉଁ କହନ୍ତି ସମାଧି ଅବସ୍ଥା, ସେ ସମାଧି ଅବସ୍ଥାକୁ ଯୋଗ ନିଦ୍ରା ବୋଲି କୁହାଯାଉଛି। ବିଷ୍ଣୁ ସେ ଯୋଗ ନିଦ୍ରା ରହିଛନ୍ତି, କାରଣାନନ୍ଦ ଜଳରେ ରହିଛନ୍ତି, ଏବଂ ତାଙ୍କର ଶରୀରରୁ ଅନେକ ଭୌତିକ ଜଗତ ସୃଷ୍ଟି ହୋଇଛି। ଅନନ୍ତ ଜଗଦଣ୍ଡ ସରୋମୁଖ, ତାଙ୍କ ରୋମକୁରୁ ବହୁତ କୋଟି କୋଟି ଜଗଦଣ୍ଡ ଏ ଭୌତିକ ଜଗତ ସବୁ ସୃଷ୍ଟି ହୋଇଛି, ଏବଂ ତାଙ୍କର ଗୋଟିଏ ନିଶ୍ୱାସ କାଳରେ ବ୍ରହ୍ମା ଆଦି ଯେତେ ଦେବତାମାନେ ଅଛନ୍ତି ତାଙ୍କର ଜୀବନ ସେତିକିରେ ସମାପ୍ତ ହେଉଛି। ଯେସେଇ ବିଶ୍ୱସିତ କାରଣ ମହାବଲମ୍ବୀ ଜୀବନ୍ତି ରୋମ ବିଲ ଯା ଜଗଦଣ୍ଡ ନାଥା ବିଷ୍ଣୁ ମହାନ ସୈଦସ୍ୟ କଳା ବିଶେଷ ଗୋବିନ୍ଦ ମହାନ୍ତି। କିନ୍ତୁ ସେ ବିଷ୍ଣୁ ହେଉଛନ୍ତି କାହିଁକି ଯାହାର କଳା, କଳା କହିଲେ କ'ଣ ନା ଭଗବାନଙ୍କର ଯେଉଁ ଅଂଶ ରହିଛନ୍ତି, ଭଗବାନଙ୍କର ଯେଉଁ ବିସ୍ତାର ତାକୁ ଅଂଶ ବୋଲି କୁହାଯାଉଛି, ଏବଂ ସେଇ ଅଂଶରୁ ପୁଣି ଯେତେବେଳେ ବିସ୍ତାର ହେଉଛି ତାକୁ କଳା ବୋଲି କୁହାଯାଉଛି। ତେଣୁ ଏ ସମସ୍ତ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବା ଏସବୁ ଅଛନ୍ତି ଏ ବିଭିନ୍ନ ତତ୍ତ୍ୱ ଭିତରେ, ବିଷ୍ଣୁ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ ବା ଭଗବତ ତତ୍ତ୍ୱ, ଏମାନେ ସବୁ ହେଉଛନ୍ତି ଯାହାର କଳା, ସେଇ କୃଷ୍ଣକୁ ଭଗବାନ ବ୍ରହ୍ମ ସହିତ ବ୍ରହ୍ମା ବନ୍ଦନା କରୁଛନ୍ତି। ଏବଂ ଆମର ସେମାନେ ଭାଗବତମର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ବିଭିନ୍ନ ଅବତାର ବିଷୟ ବର୍ଣ୍ଣନା କରିସାରିଲା ପରେ ଅନ୍ତିମରେ ସେ କହିବେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଅଠେଇଶ ଶ୍ଳୋକରେ ଯେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସେ, ଯେତେ ସବୁ ବିଭିନ୍ନ ଅବତାର ଆସୁଛନ୍ତି ଭଗବାନଙ୍କର, କିଏ ଭଗବାନଙ୍କର ଅଂଶ ବା କିଏ ଭଗବାନଙ୍କର କଳା, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। କାହିଁକି କୃଷ୍ଣଙ୍କୁ ମଧ୍ୟ ଅବତାର ରୂପରେ ବର୍ଣ୍ଣନା କରାଯାଏ, ଚବିଶଟି ଅବତାର ଯେଉଁ ବର୍ଣ୍ଣନା କରିଛନ୍ତି ସୁତ ଗୋସ୍ୱାମୀ ତା ଦେହରେ କୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି, କିନ୍ତୁ ସେଥିପାଇଁ ସୁତ ଗୋସ୍ୱାମୀ ଅନ୍ତିମରେ କହିଲେ ଅଠେଇଶ ଶ୍ଳୋକରେ ଯେ ଅନ୍ୟ ଯେଉଁ କୃଷ୍ଣଙ୍କୁ ଛାଡ଼ିଦେଲେ ଆଉ ଯିଏ ସବୁ ରହିଲେ ବିଭିନ୍ନ ଅବତାର, ଏମାନେ ଅବତାର ହିଁ ଅସଂଖ୍ୟା ଅସଂଖ୍ୟ ଅବତାର ଅଛନ୍ତି, ସମସ୍ତଙ୍କର ଅବତାରଙ୍କ ବିଷୟରେ ବର୍ଣ୍ଣନା କରିପାରିଲେ ନାହିଁ, କିନ୍ତୁ ସମସ୍ତେ ହେଉଛନ୍ତି ଭଗବାନ କୃଷ୍ଣଙ୍କର ଅଂଶ ବା କଳା। ତେଣୁ ସେଇ କୃଷ୍ଣ ଅନ୍ତିମ ନିୟନ୍ତ୍ରଣକାରୀ, ଈଶ୍ୱର ପରମ କୃଷ୍ଣ ଅନ୍ତିମ ନିୟନ୍ତ୍ରଣକାରୀ କୃଷ୍ଣ। ତେଣୁ ରାଧାକୃଷ୍ଣ ତତ୍ତ୍ୱ ଚୈତନ୍ୟ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଲୋକମାନେ ସେସବୁ ତତ୍ତ୍ୱ ଜାଣିନଥିଲେ, ତେଣୁ ଅଢ଼େଇଟି ରସ ଭିତରେ ଲୋକମାନେ ଗୌଡ଼ ବୈଷ୍ଣବ ସହିତ ହଉ ବା ଯେକୌଣସି ବୈଷ୍ଣବ ମାନେ ଯେତେ ଧାରା ହଉ ବୈଷ୍ଣବ ଧାରା, ଆମର ଗୌଡ଼ ବୈଷ୍ଣବ ସେତେବେଳେ ନଥିଲା, ସେତେବେଳେ ମାଧ୍ୱାଚାର୍ଯ୍ୟ ଧାରା ଥିଲା। ଆମର ଯେଉଁ ଚାରୋଟି ସମ୍ପ୍ରଦାୟ ରହିଛି ଶ୍ରୀ ବ୍ରହ୍ମ ରୁଦ୍ର ସନାତନ, ଆମେ ଆସେ ବ୍ରହ୍ମ ମାଧ୍ୟ ସମ୍ପ୍ରଦାୟ ମାଧ୍ୱାଚାର୍ଯ୍ୟଙ୍କ ସଦାର, ଯେହେତୁ ମହାପ୍ରଭୁ ଆସିଲେ ତାପରେ ତାଙ୍କର ଏଇ ଧାରାଟା ନାମ ହେଲା ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ, ମହାପ୍ରଭୁ ଆସିଥିବାରୁ ଏଇଟାକୁ ଗୌଡ଼ ସମ୍ପ୍ରଦାୟ ବୋଲି କୁହାଯାଉଛି। ତେଣୁ ମହାପ୍ରଭୁ ଆସିବା ପୂର୍ବରୁ ଭକ୍ତମାନେ ସବୁ ଅଢ଼େଇଟି ରସ ଭିତରେ ଜ୍ଞାନ ପ୍ରାପ୍ତ ହେଇଥିଲେ, କ'ଣ କ'ଣ ନା ଶାନ୍ତ ଦାସ୍ୟ ଏବଂ ସମ୍ଭ୍ରମ ସତ୍ୟ, ଏଇ ତିନୋଟି ରସ। ଆର ଉପରେ ଆଉ କିଛି ଭଗବାନଙ୍କର ଆରାଧନା କରାଯାଏ ବୋଲି ସେମାନେ ଜାଣିପାରିନଥିଲେ। ଶାନ୍ତ ରସ କହିଲେ ଯେଉଁମାନେ ଭଗବାନଙ୍କ ସହିତ କୌଣସି ସମ୍ବନ୍ଧ, ବିଶେଷ ସମ୍ବନ୍ଧ, ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ପ୍ରାପ୍ତ ହେଇପାରିନାହାନ୍ତି, ସେ ଶାନ୍ତ ଦଶରେ ରହିଛନ୍ତି, ଶାନ୍ତ ସଂଖ୍ୟାରେ ଶାନ୍ତ ସମ୍ବନ୍ଧରେ ରହିଛନ୍ତି ଭଗବାନଙ୍କ ସହ। ଏବଂ ଦାସ ସମ୍ବନ୍ଧ କେଉଁଟା ନା, ଯେତେବେଳେ ଭଗବାନଙ୍କୁ ମାଲିକ ବୋଲି ଜାଣି ଆମେ ଦାସ ହିସାବରେ ସେବା କରନ୍ତି, ହନୁମାନ ଭଗବାନ ରାମଚନ୍ଦ୍ରଙ୍କ ଦାସ ହିସାବରେ ଭଗବାନଙ୍କ ସେବା କରନ୍ତି, ଇଏ ହେଉଛି ଦାସ ସମ୍ବନ୍ଧ। ଏବଂ ସଖ୍ୟ ସମ୍ବନ୍ଧ ଯେଉଁ ରହିଛି, ତା ଦେହରେ ଦୁଇ ପ୍ରକାର ସମ୍ବନ୍ଧ ରହିଛି, ଗୋଟେ ହେଉଛି ବିଶ୍ରମ ସଖ୍ୟ ଆଉ ଗୋଟେ ହେଉଛି ସଶ୍ରମ ସଖ୍ୟ। ସଶ୍ରମ ସଖ୍ୟ କେଉଁଟା ନା, ଭୟ ସହକାରେ ଭଗବାନଙ୍କ ସହିତ ସଖ୍ୟ ଆଚରଣ, ଯେମିତି ଅର୍ଜୁନ ଭଗବାନଙ୍କୁ ଯେତେବେଳେ ଦର୍ଶନ କରିଛନ୍ତି ବିଶ୍ୱରୂପ ଦର୍ଶନରେ, ବିଷ୍ଣୁ ଭଗବତ ଏକା ସଧ୍ୟରେ ଅର୍ଜୁନ ସେ ପ୍ରାର୍ଥନା କରିବେ ଯେ ସଖେଇତି ମତ୍ଵା ପ୍ରସଭଂ ଯଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେଇତି ଅଜାତଂ ମହି ମାନଂ ତ୍ୱେଦମ୍ ମୟା ପ୍ରମାଣାତ୍ ମୟା ପ୍ରମାଦାତ୍ ପ୍ରଣୟେନ ବା ପିତୈବ ପୁତ୍ରସ୍ୟ ସଖିବ ସଖ୍ୟୁ ପ୍ରିୟା ପ୍ରିୟାୟା ନସିଦେବ ସ୍ୱରୂପ ତସ୍ମାତ୍ ପ୍ରଣମ୍ୟ ପ୍ରଣିଧାୟ କାୟଂ ପ୍ରସାଦୟିତ୍ୱାମ୍ ଅହଂ ପେଷମ୍ ବିଡ୍ୟମ୍ ପିତୈବ ପୁତ୍ରସ୍ୟ ସଖିବ ସଖ୍ୟୁ ପ୍ରିୟା ପ୍ରିୟାୟା ନସିଦେବ ସ୍ୱରୂପ। ଅର୍ଜୁନ ଯେତେବେଳେ ଭଗବାନଙ୍କର ଦର୍ଶନ କଲେ ବିଶ୍ୱରୂପ, ସେତେବେଳେ ସେ ଭଗବାନ କ୍ଷମା ପ୍ରାର୍ଥନା କରୁଛନ୍ତି, ସେ କହୁଛନ୍ତି ମୁଁ ତୁମକୁ ସଖା ହିସାବରେ ବା କେତେବେଳେ କୃଷ୍ଣ ହିସାବରେ ଏଭଳି ଭାବରେ ପୃଥିବୀ ଡାକିଛି, କେତେବେଳେ ଅନ୍ୟମାନଙ୍କ ସମ୍ମୁଖରେ ବା କେତେବେଳେ ଏକୁଟିଆ ବିହାର ଶଯ୍ୟା ସନ୍ଦୋଧନ ହେଇଛୁ, ଏସବୁ ବିଭିନ୍ନ ପ୍ରକାର ମୁଁ ସବୁ ଆପଣଙ୍କୁ ଅପରାଧ କରିଛି, ମୁଁ ଆପଣଙ୍କର ମହିମା ଜାଣିପାରୁନଥିଲି, ତେଣୁ ମୋତେ ସେଥିପାଇଁ କ୍ଷମା ପ୍ରଦାନ କରୁଛି, ଏଭଳିଆ ଭଗବାନ ପାଖରେ ସେ କ୍ଷମା ପ୍ରାର୍ଥନା କରୁଛି। କିନ୍ତୁ ଆଉ ଗୋଟେ ପ୍ରକାର ସାକ୍ଷ୍ୟ ରହିଛି ଯାହାକି ବିଶ୍ରମ, ତାଙ୍କୁ କୌଣସି ଭୟ ନାହିଁ, ଯେମିତି ସୁଦାମା ସୁବଳ ଇତ୍ୟାଦି ଭଗବାନଙ୍କର ସଖ ଯେଉଁମାନେ ଥିଲେ ବୃନ୍ଦାବନରେ, ସେମାନେ ବୃନ୍ଦାବନରେ ଭଗବାନଙ୍କର ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ତାଙ୍କୁ କେବଳ ସେ ସମ୍ଭ୍ରମ ବା ତାଙ୍କୁ ଗୌରବ ସହକାରେ ବା ତାଙ୍କ ଭୟରେ କେବଳ ତାଙ୍କୁ ସଖା ହିସାବରେ ଗ୍ରହଣ କରିନାହାନ୍ତି। ସେ କହୁଛନ୍ତି ତମେ କ'ଣ ବଡ଼, କେତେବେଳେ ତାଙ୍କ କାନ୍ଧ ଉପରେ ସେ ଚଢ଼ିଯାଉଛନ୍ତି ଭଗବାନଙ୍କର, ଇଏ ହେଉଛି ବିଶ୍ରମ ସଖ୍ୟ। ତେଣୁ ମହାପ୍ରଭୁ ଆସିବା ପୂର୍ବରୁ ସାଧାରଣତଃ ଏଇ ଅଢ଼େଇଟି ରସରେ ସମସ୍ତେ ମାନେ ଭଗବାନଙ୍କର ଆରାଧନା କରୁଛନ୍ତି, କିନ୍ତୁ ଭଗବାନଙ୍କର ଆରାଧନା ଯେ ତାଠାରୁ ଉନ୍ନତର ଆରାଧନା ଅଛି ସେ ବିଷୟରେ କେହି ଜାଣିପାରୁନି। ତେଣୁ ଚୈତନ୍ୟ ମହାପ୍ରଭୁ ସେସବୁ ଶିଖେଇଲେ କେମିତି ଭଗବାନଙ୍କର କେମିତି ଆରାଧନା କରାଯାଇପାରିବ, ନିଜେ ଆସିକିରି ସେସବୁ ଶିକ୍ଷା ଦେଉଛନ୍ତି ଯେ ରାଧାରାଣୀ ଯେଉଁଭଳି ଭାବରେ ଭଗବାନଙ୍କ ଆରାଧନା କରୁଥିଲେ ସେ ବିଷୟରେ ଲୋକମାନେ ଜାଣିନଥିଲେ। ସେତେବେଳେ ରାଧା ତତ୍ତ୍ୱ ବର୍ତ୍ତମାନ ମଧ୍ୟ କେତେ ଜଣ ଜାଣୁଛନ୍ତି, ଆମେ କହିଲୁ ଯେ ରାଧା ତତ୍ତ୍ୱ ଆଜି ରାଧାଙ୍କର ଅଷ୍ଟମୀ ରାଧାଷ୍ଟମୀ କେତେ କେତେ ପାଳନ ହୋଇଛି, କିନ୍ତୁ ଦେଖିବେ ଦଶହରା ବେଳକୁ କେତେ ପାଳନ ହେବ, ଲକ୍ଷ ଲକ୍ଷ ମନ୍ଦିର ହେଇଯିବ, ଲକ୍ଷ ଲକ୍ଷ ତିଆରି ହେଇଯିବ, ସବୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଯାଉଛି ଏବଂ ଖାଲି ବାଣରେ ଉଡ଼ିଯାଉ ବହୁତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଯାଉଛି। ତେଣୁ ଏଇ ଯେଉଁ ରାଧାରାଣ ତତ୍ତ୍ୱ ଚୈତନ୍ୟ ମହାପ୍ରଭୁ ସେଇଟା ଆସିକିରି ରାଧାଙ୍କ ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ଶ୍ରୀ ରାଧାୟା ପ୍ରଣୟ ମହିମା କିନ୍ତୁ ସମ୍ବାନ ଦେବା ସ୍ୱାଦ୍ୟୋଦନାଭୂତ ମଧୁରିମା କିନ୍ତୁ ସମ୍ବାନ ଦିଅ ସୌଖ୍ୟ ଚାଷନ ମଧୁଭବର କିନ୍ତୁ ସମ୍ବେଦୋହା ତଦ୍ଭାଢ଼ ସମଦନୀ ସଚିଦବ ସିନ୍ଧୁ ହରିନ୍ଦୁ। ରାଧାରାଣୀଙ୍କ ତତ୍ତ୍ୱ ହେଉଛି ବହୁତ ଗଭୀର ତତ୍ତ୍ୱ ଏବଂ ଯାହାକି ଭଗବାନ ନିଜେ ମଧ୍ୟ ଜାଣିପାରୁନାହାନ୍ତି, ଆମ କଥାକୁ ଛାଡ଼ନ୍ତି, ଭଗବାନ ଜାଣିପାରୁନାହାନ୍ତି ଶ୍ରୀ ରାଧାୟା ପ୍ରଣୟ ମହିମା କିନ୍ତୁ ସମ୍ବାନ ହେବା। ଆଚ୍ଛା ସୀତା ରାଧାଙ୍କ ବିଷୟରେ କହିବା ପାଇଁ ପୂର୍ବରୁ ମୁଁ ଆଉ କଥା କହିଦେଉଛି ଯେ ଆମେ ଯେଉଁ ଅଢ଼େଇଟି ରସ କଥା କହୁଥିଲେ ସେ ପାଞ୍ଚଟି ରସ ବିଷୟରେ ମହାପ୍ରଭୁ କହିଲେ, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମହାଧୈର୍ଯ୍ୟ, ଏ ପାଞ୍ଚଟି ରସ ବିଷୟରେ ଭଗବାନ ଚୈତନ୍ୟ ମହାପ୍ରଭୁ ଆସି ସେସବୁ ଜ୍ଞାନ ପ୍ରଦାନ କରିଛନ୍ତି, ସମସ୍ତଙ୍କୁ ଦେଇ ବିତରଣ କରିଛନ୍ତି। ସଖ୍ୟରେ ଆମେ ଯେଉଁ କହିଲୁ ସମ୍ଭ୍ରମ ସଖ୍ୟ ରହିଛି, ବିଶ୍ରମ ସଖ୍ୟ କଥା ମଧ୍ୟ ଭଗବାନ କହିଛନ୍ତି, ଭାଗବତ ବର୍ଣ୍ଣନା କରିଯାଇଛି, ଇତ୍ଥମ ଶତାମ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟବତାନାଂ ପରଦୈବତେନ ମୟାଶ୍ରିତାନାଂ ପରଦୈବତେନ ସାକଂ ବିଜଗୁ କୃତପୂର୍ଣ୍ଣ ପୂଜା। ଆମର ଯେତେବେଳେ ମହାପ୍ରଭୁ ଯାଇକରି ଦାକ୍ଷିଣାତ୍ୟରେ ରାୟରମଣଙ୍କ ସହିତ କଥା ହେଇଛନ୍ତି, ଏସବୁ ତତ୍ତ୍ୱ ଆସୁଛି ସଖ୍ୟ ରସ ବିଷୟରେ ବର୍ଣ୍ଣନା କରିଛି। ତେଣୁ ବୃନ୍ଦାବନରେ ଯେ ବିଭିନ୍ନ ସବୁ ଲୋକବାଳମାନଙ୍କ ସହିତ ଭଗବାନ ଯେଉଁ ଲୀଳା କରୁଛନ୍ତି ସେ ବିଷୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଏଇ ଯେଉଁ ଭଗବାନଙ୍କ ଲୀଳା ଚାଲିଛି, ଇତ୍ଥମ ଶତାମ ବ୍ରହ୍ମ ସୁଖାନୁଭୂତ୍ୟା,
ଯେଉଁମାନେ ଶାନ୍ତବାସରେ ରହିଛନ୍ତି, ଶାନ୍ତବାସରେ ରହିଛନ୍ତି, ସେତେବେଳେ ସେମାନେ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରୁଛନ୍ତି, ସେମାନେ ବ୍ରହ୍ମ ସୁଖ ଅନୁଭବ କରୁଛନ୍ତି। ଇତମ ସତାନ ବ୍ରହ୍ମ ସୁଖାନ ଦାସ୍ୟ ଗତାନା ପରଦୈବତେ, ଦାସ୍ୟ ଭାବରେ ଯେଉଁମାନେ ଭଗବାନଙ୍କର ଆରାଧନା କରୁଛନ୍ତି, ସେମାନେ ଯେତେବେଳେ କୃଷ୍ଣଙ୍କୁ ଦର୍ଶନ କରୁଛନ୍ତି, ସେମାନେ ଭାବୁଛନ୍ତି ଇଏ ହେଉଛନ୍ତି ଆମର ଶ୍ରେଷ୍ଠ ଦେବ ପରଦୈବତେ। କିନ୍ତୁ ଯେଉଁମାନେ ମାୟାରେ ଅଛନ୍ତି, ମାୟା ସୀତାନା ମାୟାରେ ଯେଉଁମାନେ ଅଛନ୍ତି, ସେମାନେ ଭାବୁଛନ୍ତି କ'ଣ ଏ ନରକାର କିଣ, ଏ ସାମାନ୍ୟ ଜଣେ ମାନବ, ଯାହାକି ଭଗବତ ଗୀତାରେ ଭଗବାନ କହିଛନ୍ତି ସପ୍ତମ ଅଧ୍ୟାୟରେ ଏ ନବମ ଅଧ୍ୟାୟରେ ଯେ ଅବଦାନ ଦି ମା ମୌଡ଼ା ମାନସି କର୍ମାସି ପରମ ଭାବ ମଲାନନ୍ଦ ମମ ଭୂତ ମହେଶ। ଲୋକମାନେ କୃଷ୍ଣଙ୍କୁ ଭାବନ୍ତି କ'ଣ ଇଏ ଗୋଟେ ସାଧାରଣ ଆମ ବୋଲି ଅଛି। ତେଣୁ ଏଇ ଯେଉଁମାନେ ମାୟାରେ ଅଛନ୍ତି ସେମାନେ ଭାବନ୍ତି ଇଏ ଗୋଟେ ସାଧାରଣ ନର ନର ଦାର କିଣ ଆମ ଭଳି ଜଣେ ମାନ। ଯେତେବେଳେ ଭଗବାନ କୃଷ୍ଣ ବିଲା କରୁଥିଲେ ଦ୍ୱାପର ଯୁଗରେ, ତାଙ୍କୁ ଭଗବାନ ବୋଲି ଖୁବ କ୍ୱଚିତ ଲୋକ ଜାଣିଥିଲେ। ସେ ହେଉଛନ୍ତି ଭଗବାନ ବୃନ୍ଦାବନ ଟିକେ ଜାଣିନଥିଲେ ଭଗବାନ ବୋଲି ସେ, କିନ୍ତୁ ତାଙ୍କ ସହିତ ସେ ସ୍ୱଭାବ ସ୍ୱାଭାବିକ ସମ୍ପର୍କ ଭଗବାନ ଭଲ ପାଇବାଟା ତାଙ୍କର ସ୍ୱାଭାବିକ ସ୍ୱଭାବ। ସେଇଟା ବୃନ୍ଦାବନର ସ୍ୱଭାବ ହେଉଛି ସେଇଟା। ଗଛ ଖାଲି ମନୁଷ୍ୟମାନଙ୍କ କଥା କ'ଣ କହିବା, ଋତୁମାନଙ୍କ କଥା କ'ଣ କହିବା, ଗଛ ଲତା ତରୁ ପତ କୀଟ ପତଙ୍ଗଠୁ ଆରମ୍ଭ କରି ସମସ୍ତେ ଭଗବାନ ପ୍ରତି ଆକୃଷ୍ଟ ହୋଇ ରହିଛନ୍ତି। ଇଏ ହେଉଛି ବୃନ୍ଦାବନ। ତେଣୁ ତ ଧାମ ବୃନ୍ଦାବନ, ଯେତେ ଧାମ ଅଛି ସେଥିରେ ଶ୍ରେଷ୍ଠ ଧାମ ହେଉଛି ବୃନ୍ଦାବନ ଧାମ। ତେଣୁ ଯେଉଁ ଏଇ ଯେଉଁ ସକ୍ଷରସରେ ବୃନ୍ଦାବନରେ ଯେଉଁ ଭଗବାନଙ୍କର ସହିତ ମାନେ ସକ୍ଷରସରେ ସମ୍ମାନିତ ହେଇଥିଲେ, ସେମାନେ ଭଗବାନ କୌଣସି ଭୟ ନଥିଲା। ସେମାନେ ଦରକାର ପଡ଼ିଲେ ଭଗବାନଙ୍କର କାନ୍ଧରେ ମଧ୍ୟ ଚଳିଯାଉଥିଲେ। ଯେତେବେଳେ ଗୋଟେ ଥର ପ୍ରଣବାସୁରକୁ ଯେତେବେଳେ ବଧ କରିବାକୁ ହେଲା, ସେତେବେଳେ ଭଗବାନ ଆଉ କୃଷ୍ଣ ଏବଂ ବଳରାମ ଭଲ ଭାବରେ ପାଟି ହେଇକିରି ଖେଳିବା ପାଇଁ ଆରମ୍ଭ କଲେ। ତେଣୁ ସେହି ସମୟରେ ଯେତେବେଳେ କୃଷ୍ଣ ପରାଜିତ ହେଇଯାଉଛନ୍ତି, ସେତେବେଳେ ସେ ସୁବଳ ଇତ୍ୟାଦି ତାଙ୍କ କାନ୍ଧରେ ବସେଇକି ନେଉଛନ୍ତି। କାରଣ ସେ ସର୍ତ୍ତ ରହିଥିଲା, ଯିଏ ପରାସ୍ତ ହେବ ସେ ଅନ୍ୟକୁ କାନ୍ଧରେ ବସେଇକି ନେବ। ତେଣୁ ଏଇଭଳି ଭାବରେ ସଖ୍ୟ ଲୀଳା ଯେଉଁ ବିଶ୍ରମ ସଖ୍ୟ, ସେ ସେ ସଖ୍ୟ ବିଷୟରେ ଚୈତନ୍ୟ ମହାପ୍ରଭୁ ସେ କଥା ଆମକୁ ପ୍ରଦାନ କରିଛନ୍ତି। ଏବଂ ଆ ଉପରେ ଆସିଲା ଯେଉଁ ସନ୍ତ ଦାସୀ ସଖ୍ୟ ବାତ୍ସଲ୍ୟ, ବାତ୍ସଲ୍ୟ ରସ କଥା ମହାପ୍ରଭୁ ସେଟା ବର୍ଣ୍ଣନା କରିଛନ୍ତି ବା ଆମକୁ ସେ ଜ୍ଞାନ ପ୍ରଦାନ କରିଛନ୍ତି। ବାତ୍ସଲ୍ୟ ରସ କେମିତି ଭାଗବତ ବର୍ଣ୍ଣନା କରାଯାଇଛି, ଓ ଭାଗ୍ୟମ୍ ଓ ଭାଗ୍ୟମ୍ ନନ୍ଦ ଗୋପ ବ୍ରଜୋବସାମ ଜନ୍ମିତ୍ର ପରମାନନ୍ଦ ପରମା, ଯାହାକି ଇଏ ହେଉଛି କେତେ ଭାଗ୍ୟ ବ୍ରହ୍ମା ସେଟା ଜାଣିପାରୁନାହାନ୍ତି। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ସେଟା ସେ କହୁଛନ୍ତି ଯେ ଏ ବ୍ରଜବାସୀମାନଙ୍କର ଭାଗ୍ୟ କ'ଣ ସେଟା ମୁଁ ବୁଝିପାରୁନି, ଓ ଭାଗ୍ୟ ମୋ ଭାଗ୍ୟ। ସେଥିପାଇଁ ଦୁଇ ଥର କଥା କହୁଛନ୍ତି ନନ୍ଦ ଗୋପ ବ୍ରଜୋପସା, ନନ୍ଦ ଆଉ ଯେତେ ଗୋପମାନେ ଅଛନ୍ତି ବା ବ୍ରଜରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତଙ୍କର କି ଭାଗ୍ୟ ସେଟା ବ୍ରହ୍ମା ବୁଝିପାରୁନାହାନ୍ତି। ଓ ଭାଗ୍ୟ ମୋ ଭାଗ୍ୟ ନନ୍ଦ ଗୋପ ବ୍ରଜୋପସା ଜନ୍ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନ, ଯାହାଙ୍କର ଭଗବାନ ମିତ୍ର ହିସାବରେ ବନ୍ଧୁ ହିସାବରେ ସବୁ କାର୍ଯ୍ୟ କରୁଛନ୍ତି, କେତେ ଲୀଳା ବୃନ୍ଦାବନ ସବୁ କରିଛନ୍ତି। ତେଣୁ ଇଏ ହେଉଛି ବାତ୍ସଲ୍ୟ ରସ। ସେ ବିଷୟରେ ସେ କହୁଛନ୍ତି ଯେ ଯେ ଏମିତିକି ଏଇ ଯେଉଁ ବାତ୍ସଲ୍ୟ ରସରେ ଯଶୋଦା ମାତା ଆଉ ଅନ୍ୟମାନେ ଯେଉଁ ଭଗବାନଙ୍କର କୃପା ପ୍ରାପ୍ତ ହେଇଥିଲେ, ଏମିତିକି ବିରଞ୍ଚି ନ ଭବ ନିୟମ ବିରଞ୍ଚି ନ ଭବ ନ ଶ୍ରୀରପି ଅଙ୍ଗ ସଂଶ୍ରୟା, ଏମିତିକି ଇଏ ଟିକି କୃପା ବିରଞ୍ଚି କହିଲେ ବ୍ରହ୍ମା ମଧ୍ୟ ସେ କୃପା ପ୍ରାପ୍ତ ହେଇନାହିଁ, ନ ଭବ ଏମିତିକି ଶିବଜୀ ମଧ୍ୟ ସେ କୃପା ପ୍ରାପ୍ତ ହେଇନାହିଁ, ନ ଶ୍ରୀ ଶ୍ରୀ ଲକ୍ଷ୍ମୀ ମଧ୍ୟ ଯିଏକି ଭଗବାନଙ୍କର ଅଙ୍ଗରେ ରହୁଛନ୍ତି ଭଗବାନ ପକ୍ଷ ଦେଶରେ ରହୁଛନ୍ତି ସେ ମଧ୍ୟ ଏତିକି କୃପା ପ୍ରାପ୍ତ ହେଇନାହିଁ। ପ୍ରସାଦ ଦେବୀ ଯଶ ଗୋପୀ ବିମୁକ୍ତିଦା, ଯେଉଁ ଗୋପୀ ଯଶୋଦା ମାତା ଭଗବାନଙ୍କର କି ପ୍ରସାଦ ପ୍ରାପ୍ତ ହେଇଥିଲେ, କି କୃପା ପ୍ରାପ୍ତ ହେଇଥିଲେ, ଯିଏକି ଭଗବାନଙ୍କୁ ବନ୍ଧନ କରୁଛନ୍ତି। ଭଗବାନଙ୍କର ଯଦିଓ ଅନ୍ତର ନାହିଁ କି ବହି ନାହିଁ, କିନ୍ତୁ ସେଥିପାଇଁ ଯଶୋଦା ମାତା ଯେତେ ଚେଷ୍ଟା କଲେ ପ୍ରଥମେ ଯେତେବେଳେ ଧରିବା ପାଇଁ ଯାଉଛନ୍ତି ତାଙ୍କୁ ଧରିପାରୁନାହାନ୍ତି, ବହୁତ କଷ୍ଟ ସ୍ୱୀକାର କଲା ପରେ ଭଗବାନ ନିଜେ ତାଙ୍କୁ ଧରା ଦେଉଛନ୍ତି।
ଏବଂ ତାପରେ ଭଗବାନଙ୍କୁ ଧରି ସେତେବେଳେ ବାନ୍ଧିବାକୁ ବସିଛନ୍ତି, ଯେତେ ଦୌଡ଼ି ଲଗେଇଲେ ମଧ୍ୟ ସବୁବେଳେ ଦୁଇ ଆଙ୍ଗୁଳ ସର୍ଟ ହେଉଛି, ଦୁଇ ଆଙ୍ଗୁଳ କମିଯାଉଛି। ଯେତେ ତାଙ୍କର ରାଜମହଲରେ ଛାଡ଼ିକିରି ତାଙ୍କର ଯେଉଁ ଅନ୍ୟାନ୍ୟ ସଖୀମାନେ ଅଛନ୍ତି, ଯେତେ ଦୌଡ଼ି ଆଣି ଦେଲେ ମଧ୍ୟ ତାଙ୍କୁ ଜଣାଣ କରିକିରି ଯେତେବେଳେ ଭଗବାନ କୃଷ୍ଣଙ୍କୁ ବାନ୍ଧୁଛନ୍ତି, ସେତେବେଳେ ଦୁଇ ଆଙ୍ଗୁଳ ସର୍ଟ ହୋଇଯାଉଛି। ତେଣୁ ଏଇଥିରେ ଆମେ ଜାଣିପାରିବା ଯେ ଭଗବାନ କେତେ କୃପା ପ୍ରଦାନ କରିଛନ୍ତି। ତେଣୁ ଯେଉଁ ବାତ୍ସଲ ଅଛି, ନନ୍ଦ ଯଶୋଦା ଇତ୍ୟାଦି ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇଥିଲେ, ଇଏ ହେଉଛି ବାତ୍ସଲ ରସ ଏବଂ ଆର ଉର୍ଦ୍ଧ୍ୱରେ ରହୁଛି ମାଧୁର୍ଯ୍ୟ ରସ। ତେଣୁ ଏଇ ଯେଉଁ ମାଧୁର୍ଯ୍ୟ ରସ ରହୁଛି, ଏ ମାଧୁର୍ଯ୍ୟ ରସ ମଧ୍ୟ ତିନି ପ୍ରକାର ରହିଛି। ଆମର ଚତୁର୍ଥାନ୍ତ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯେଉଁ ମାଧୁର୍ଯ୍ୟ ରସ ସେ ହେଉଛି ତିନି ପ୍ରକାର ରହିଛି। ଯେ ଯେଉଁ କହିଲି ଯେ ଆରାଧ୍ୟ ଭଗବାନ ବ୍ରଜସେତନ ଯେଉଁ ରହିଛି, ଯେ ଯଦିଓ କୃଷ୍ଣ ହେଉଛନ୍ତି ବ୍ରଜସେତନ କହିଲେ ଆମେ ଭାବୁଛୁ କୃଷ୍ଣ, କିନ୍ତୁ କୃଷ୍ଣ ମଧ୍ୟ ତିନି ପ୍ରକାର ଅଛନ୍ତି। ସେଥିପାଇଁ ଭଗବାନ ମହାପ୍ରଭୁ କହିଲେ ବ୍ରଜସେତନ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, କାରଣ ମଥୁରେଶ କୃଷ୍ଣ ଅଛନ୍ତି, ଦ୍ୱାରକେଶ କୃଷ୍ଣ ଅଛନ୍ତି ଏବଂ ବ୍ରଜେଶ କୃଷ୍ଣ ଅଛନ୍ତି, ତିନି ପ୍ରକାର କୃଷ୍ଣ। ତେଣୁ କୃଷ୍ଣଙ୍କୁ କୁହାଯାଉଛି ସିଏ ହେଉଛନ୍ତି ମଥୁରାରେ, ସିଏ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଯଦିଓ ପୂର୍ଣ୍ଣର କିଛି ଆଉ ପୂର୍ଣ୍ଣ ଉପରେ ଆଉ କିଛି ନାହିଁ, କିନ୍ତୁ ତଥାପି ପୂର୍ଣ୍ଣର ମଧ୍ୟ ଡିଭିଜନ କରାଯାଇଛି, ପୂର୍ଣ୍ଣ ପୂର୍ଣ୍ଣତର ପୂର୍ଣ୍ଣତମ। ତେଣୁ ସେହିଭଳି ଭାବରେ ମାଧୁର୍ଯ୍ୟ ରସରେ ଯେଉଁମାନେ ଅଛନ୍ତି, ମାଧୁର୍ଯ୍ୟ ରସ ଭିତରେ ଯେଉଁମାନେ ତିନି ପ୍ରକାର ମାଧୁର୍ଯ୍ୟ ରସ କଥା କୁହାଯାଇଛି, ଆମର ଶ୍ରୀ ରୂପ ଗୋସ୍ୱାମୀ ତାଙ୍କର ଉଜ୍ଜଳ ନୀଳମଣିରେ ସେସବୁ ବର୍ଣ୍ଣନା କରିଛନ୍ତି। ତେଣୁ ଗୋଟେ ହେଉଛି ଆମର ରତି ପ୍ରସଙ୍ଗରେ ସେସବୁ ଆସିବ, ଗୋଟେ ହେଉଛି ସାଧାରଣୀ ରତି, ଗୋଟେ ହେଉଛି ସମଞ୍ଜସା ରତି, ଆଉ ଗୋଟେ ସମର୍ଥ ରତି, ତିନି ପ୍ରକାର ରତି ରହିଛି। ଆମର ରତି କହିଲେ ଆମର ସାଧାରଣତଃ ଯେଉଁ ଭଗବତ ପ୍ରେମ ଯେଉଁ ଜିନିଷଟା, ଭଗବତ ପ୍ରେମ କ'ଣ ଆମେ ଜାଣିବୁ, ତେଣୁ ତା ଉପର ଜିନିଷ ଉପରେ କଥା ଛାଡ଼ନ୍ତୁ। ଭଗବତ ପ୍ରେମ କେଉଁ ସ୍ତରରେ ଆସିବ, ଆମର ରୂପ ଗୋସ୍ୱାମୀ ତାଙ୍କର ଭକ୍ତି ଗୋସ୍ୱାମୀ ସୁନ୍ଦର କହିଛନ୍ତି ଯେ ଆଦୌ ଶ୍ରଦ୍ଧା ସାଧୁ ସଙ୍କର ଭଲପ୍ରିୟା ତଥା ଅନର୍ଥ ନିବୃତ୍ତି ତଥା ନିଷ୍ଠା ରୁଚି ଆସକ୍ତି ସା ଭାବ। ଆମେ ବର୍ତ୍ତମାନ ଆଦୌ ଶ୍ରଦ୍ଧା ସ୍ତରରେ ଅଛୁ, ଆମର କିଛି ଶ୍ରଦ୍ଧା ରହିଛି, ଆପଣମାନେ ଆଜି ଆସିଛନ୍ତି ତଥା ଆମ ଭକ୍ତ ପୁତ୍ରଙ୍କୁ ମନ ଦୁଃଖ କରୁଥିଲେ ଯେ ଏବେ ମାଗିଲାଣି ବର୍ତ୍ତମାନ ଆସିନାହାନ୍ତି, ବେଶୀ ଭକ୍ତ ଆସିନାହାନ୍ତି। ତେଣୁ ଆମର ଶ୍ରଦ୍ଧା ହେଉଛି ବହୁତ କୋମଳ ଶ୍ରଦ୍ଧା, ଏଇ କୋମଳ ଶ୍ରଦ୍ଧା ଥିବାରୁ ଆମେ ଆଜି ଏଇ ସାଧୁ ସଂଘ କରିବା ପାଇଁ ଆସିଛେ। ଭଗବାନ ପ୍ରଭୁପାଦ ମହାରାଜ ଇତ୍ୟାଦି ଆମର କୃଷ୍ଣ ଗୌରବନ୍ଦ ସିଂ ମହାରାଜ କହନ୍ତି ଏ ଯେଉଁ ଗୋପୀମାନେ ଏଇ ଯେଉଁ ପ୍ରେମ ପ୍ରାପ୍ତ ହେଇଥିଲେ ଏଇଟା କେମିତି ପ୍ରାପ୍ତ ହେଇଥିଲେ, ଏଇ ସତ୍ସଙ୍ଗରୁ ହିଁ ସେ ପ୍ରାପ୍ତ ହେଇଥିଲେ, ପରେ ଆଲୋଚନା କରିବା। ତେଣୁ ଏଇ ଯେଉଁ ଶ୍ରଦ୍ଧା ରହିଛି ଯେଉଁଥିପାଇଁ କି ଜଣେ ସାଧୁ ସଂଘ କରୁଛନ୍ତି, ସାଧୁ ସଂଘ କଲେ କ'ଣ ହବ ନା ଆଦୌ ଶ୍ରଦ୍ଧା ତଥା ସାଧୁ ସଂଘ ତଥା ଭଜନ କ୍ରିୟା, ଭଗବାନଙ୍କର ଭଜନ କରିବା ପାଇଁ ସାଧୁ କହିବେ ହରେ କୃଷ୍ଣ 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 ହରେ ହରେ ରାମ। ଏଇ ଭଜନ କ୍ରିୟା ଯେଉଁ ଆରମ୍ଭ ହେଉଛି, ଏଇ ଭଜନ କ୍ରିୟାରୁ କ'ଣ ହେଉଛି ନା ଅନର୍ଥ ନିବୃତ୍ତି। ଆମେ ଭଗବାନ ପ୍ରତି ଯେଉଁ ଆମର ରହିଛି ସ୍ୱାଭାବିକ ଆକର୍ଷଣ କାହିଁକି ଆସିପାରୁନି, ଏମିତି ଗୋଟେ ଚୁମ୍ବକ ଗୋଟେ ଲୁହାକୁ ଆକର୍ଷଣ କରୁଛି, ସ୍ୱାଭାବିକ ଆକର୍ଷଣ ରହିଛି। କିନ୍ତୁ ଯଦି ଚୁମ୍ବକଟା ବା ଲୁହାଟା ଯଦି ଜମ୍ପ ଲାଗିଯାଇଥିବ ତାହେଲେ ସେ ଚୁମ୍ବକକୁ ଆକର୍ଷଣ କରିପାରିବ ନାହିଁ। ତେଣୁ ସେହିଭଳି ଭାବରେ ଆମର ଯେଉଁ ଭଗବାନ ପ୍ରତି ଯେଉଁ ସ୍ୱାଭାବିକ ଶ୍ରଦ୍ଧା ରହିଛି, ଭଗବାନ ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି, ସେ ଆକର୍ଷଣ ବର୍ତ୍ତମାନ ଆମର ରହୁନି, ଆମର ସେ ଆକର୍ଷଣଟା ରହୁଛି ଭୌତିକ ଜଗତ ବିଷୟରେ ଆମର ବହୁତ ପ୍ରୀତି ରହୁଛି, ବିଷୟ ପ୍ରତି ବହୁତ ଆକର୍ଷଣ ରହୁଛି। ଏସବୁ କାରଣ କ'ଣ ହେଉଛି ନା ବିଭିନ୍ନ ଅନର୍ଥ ସବୁ ରହିଛି, ଅନର୍ଥ ପୁଣି ଚାରି ପ୍ରକାର ଅନର୍ଥ ରହିଛି, ଗୋଟେ ହେଉଛି ଅସତୃଷ୍ଣା, ଗୋଟେ ହେଉଛି ଅସତୃଷ୍ଣା ବୃଦ୍ଧ ଦୌର୍ବଲ୍ୟ, ଗୋଟେ ହେଉଛି ତତ୍ତ୍ୱଭ୍ରମ, ଆଉ ଗୋଟେ ହେଉଛି ଅପରାଧ। ତତ୍ତ୍ୱଭ୍ରମ ଅସତୃଷ୍ଣା କହିଲେ ଆମର ଯେଉଁ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି ଏଟାକୁ ଅସତୃଷ୍ଣା ବୋଲି କହିଲେ, ହୃଦୟ କେବଳ ହେଉଛି ଆମର ବିଭିନ୍ନ ପ୍ରକାର ଯୋଉ କାମ କ୍ରୋଧ ଲୋଭ ମୋହ ସବୁ ଯାଇଛି ଏସବୁ ଏବଂ ତତ୍ତ୍ୱ ଆମେ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରୁନେ ଭଗବାନଙ୍କୁ ଏମିତି ଲୌକିକ ଭାବରେ ବା ଆପାତ ବିଚାରରେ ଆମେ ଭଗବାନ ବିଷୟରେ ବହୁତ କଥା ଆମକୁ କହିବେ କିନ୍ତୁ ତତ୍ତ୍ୱ ବିଚାରରେ ଲୋକ ଜାଣିବା ଖୁବ୍ କମ୍ ଟିକେ ଭଗବତ ସକନ୍ଧାରେ ତୃତୀୟ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ମନୁଷ୍ୟାଣ ସହଶ୍ରେଷୁ କଶ୍ଚିତ୍ ଯଦି ସିଦ୍ଧେ ଯଦତା ଆମର ସିଦ୍ଧାନା କଶ୍ଚିତ୍ ମାନ ବ୍ୟତୀତ ଆମେ ସାଢ଼େ ବାରଟାରେ ଭିତରେ ଶେଷ କରିବା ତେଣୁ ଆମେ ଏଇଟାକୁ ବିସ୍ତାର ବର୍ଣ୍ଣନା କରିବାନି କାରଣ ଆମର କମ୍ ସମୟ ରହୁଛି ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ଥିଲା ଯେ ଭଗବାନଙ୍କୁ ଆମେ ଜାଣିପାରୁନେ କାହିଁକି ନା ଆମର ସେ ତତ୍ତ୍ୱଭ୍ରମ ରହିଛି ଏ ଅନର୍ଥ ରହିଛି ଏବଂ ଆଉ ହେଉଛି ଗୋଟେ ହେଉଛି ଅପରାଧ ବିଭିନ୍ନ ଅପରାଧ ରହିଛି ଏବଂ ବିଶେଷ ଭାବରେ ନାମ ଅପରାଧ ଧାମ ଅପରାଧ ବୈଷ୍ଣବ ଅପରାଧ ବିଭିନ୍ନ ଅପରାଧ ଯେଉଁ ରହିଛି ଆମେ ସବୁବେଳେ ଆମର 10 ନାମ ଅପରାଧ ବିଷୟରେ ପାଠ କରୁଛେ ସବୁବେଳେ ଆମର ମନ୍ଦିରରେ ସକାଳେ ପାଠ କରାଯାଏ ତେଣୁ ଏହିସବୁ ବିଭିନ୍ନ ଅନର୍ଥ ଥିବା ହେତୁ ଆମେ ଭଗବାନଙ୍କୁ ଜାଣିପାରୁନୁ କିନ୍ତୁ ଭଗବାନଙ୍କ ଭଜନ ଯେତେବେଳେ କରୁଛେ ସେତେବେଳେ ଆମର ଏ ଅନର୍ଥ ଉପଶମ ହେଉଛି ଅନର୍ଥ ଦୂର ହେଉଛି ଆଦୌ ଶ୍ରଦ୍ଧା ପ୍ରସାଦ ସଂଗ୍ରହ ଭଜନ କ୍ରିୟା ଅନର୍ଥ ନିବୃତ୍ତ ତେଣୁ ଅନର୍ଥ ଯେଉଁ ପରିମାଣରେ ନିବୃତ୍ତ ହେଉଥିବ ସେଇ ପରିମାଣରେ ଆମ ଭଗବାନଙ୍କ ପ୍ରତି ଆସକ୍ତି ଆସୁଥିବ ନିଷ୍ଠା ଆସୁଥିବ ଆସକ୍ତି ଆସୁଥିବ ତାପରେ ରୁଚି ଆସୁଥିବ ନିଷ୍ଠା ରୁଚି ଆସକ୍ତି ଏଗୁଡ଼ା ବିଭିନ୍ନ ସ୍ତର ସବୁ ରହିଛି ତେଣୁ ଏହି ସ୍ତରରୁ ଯେତେବେଳେ ଆମେ ଯିବା ତାପରେ ଭାବସ୍ତର ଆସିବ ତେଣୁ ଏହି ଭାବସ୍ତର ଆସିଲେ ଏଠୁ ପ୍ରେମ ଉଦୟ ହେଉଛି ବୋଲି କୁହାଯିବ ଭାବସ୍ତରରେ ଆମେ ଭଗବତ ପ୍ରେମ ପ୍ରାପ୍ତ ହେଇପାରିବା ତେଣୁ ଏହି ଭଗବତ ପ୍ରେମର ଉର୍ଦ୍ଧ୍ୱରେ ଆଉ ସବୁ ବିଭିନ୍ନ ସବୁ ଯେଉଁ ତତ୍ତ୍ୱ ରହିଛି ସିଏ ହେଉଛି ଏହି ଗୋପୀମାନଙ୍କ ରାଧାରାଣୀଙ୍କ ତତ୍ତ୍ୱ ଆସିବ ଏହି ପ୍ରେମର ଉର୍ଦ୍ଧ୍ୱରେ ହେଉଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ଏବଂ ମହାଭାବ ତେଣୁ ରାଧାରାଣୀ ହେଉଛନ୍ତି ମହାଭାବ ସ୍ୱରୂପ ତେଣୁ ଏଇ ଯେଉଁ ତିନି ଜଣ ଯେଉଁ ମାଧୁର୍ଯ୍ୟ ରସ କଥା କୁହାଯାଉଛି ତିନି ପ୍ରକାର ଯେଉଁ ତତ୍ତ୍ୱ ରହିଛି ସେଥିରେ ଯେଉଁ ରହିଛନ୍ତି ଆମର ରୂପା ଗୋସ୍ୱାମୀ ରୁଦ୍ର ନିୟମରେ କହୁଛନ୍ତି ତାକୁ ତିନି ଭାବରେ ସେ ରତିକୁ ତିନି ଭାବରେ ବିଭକ୍ତ କରାଯାଇଛି ଗୋଟେ ହେଉଛି ସାଧାରଣ ରତି ଆଚ୍ଛା ଆମେ ଏତେ ଭିତରକୁ ଯିବାନି ଆମେ ଆମର ସମୟ ନାହିଁ ତେଣୁ ଯେଉଁମାନେ ଚାହିଁବେ ସେମାନେ ଉଜ୍ଜଳ ନୀଳମଣି ଗୋସ୍ୱାମୀଙ୍କର ଉଜ୍ଜଳ ନୀଳମଣିରେ ରତି ପ୍ରସଙ୍ଗରେ ସେ ବିଷୟରେ ବିସ୍ତାର ବର୍ଣ୍ଣନା କରାଯାଇଛି ଆମେ ରାଧାଙ୍କ ତତ୍ତ୍ୱ ବିଷୟରେ କିଛି ବର୍ଣ୍ଣନା କରିବା ଏତେ ଗଭୀରକୁ ଆମେ ଯିବାନି ଯେ ସାଧାରଣତଃ ଯେଉଁ କହିଲି ସୁଖଦେବ ଗୋସ୍ୱାମୀ ଯେଉଁ କହିଛନ୍ତି ଦଶମ ସ୍କନ୍ଦ 30 ଅଧ୍ୟାୟରେ କହିଛନ୍ତି ଯେ ଅନୟା ରାଧିତ ନୂନଂ ଭଗବାନ ହରିଶ୍ୱର ଜନ୍ମ ବିହାର ଗୋବିନ୍ଦ ଜାମ ନୟ ଗ୍ରହ ରାଧାରାଣୀଙ୍କ ତତ୍ତ୍ୱ ଯେଉଁ ରହିଛି ସେ ରାଧାରାଣୀ ତତ୍ତ୍ୱ କହିଲେ ରାଧାରାଣୀଙ୍କର ଯେଉଁ କହିଲେ ଭଗବାନଙ୍କର ଯେଉଁ ବିଗ୍ରହକୁ ସଚ୍ଚିଦାନନ୍ଦ ବିଗ୍ରହ କୁହାଯାଉଛି ଭଗବାନ ହେଉଛନ୍ତି ସତ୍ ଚିତ୍ ଏବଂ ଆନନ୍ଦମୟ ତେଣୁ ସେଇ ଭଗବାନଙ୍କର ଯେଉଁ ବିଭିନ୍ନ ଶକ୍ତି ରହିଛି ପରାଶ ଶକ୍ତି ବିବିଧେଇକୁ ସ୍ରୋତେ ବିଭିନ୍ନ ଶକ୍ତି ଭଗବାନଙ୍କର ଅଛି ତା ଭିତରୁ ଆମେ ଯାହା ସବୁ ଦେଖୁଛେ ଇଏ ହେଉଛି ଭୌତିକ ତତ୍ତ୍ୱ ଇଏ ହେଉଛି ଭଗବାନଙ୍କର ଅପରାଶକ୍ତି ବା ଭିନ୍ନା ଶକ୍ତି ଭିନ୍ନା ପ୍ରକୃତି ରଷ୍ଟତା ଅପରାଶକ୍ତି ଭଗବାନଙ୍କର ଇଏ ହେଉଛି ନିମ୍ନତର ଶକ୍ତି ତେଣୁ ଭଗବାନଙ୍କର ଯେଉଁ ଉଚ୍ଚତର ଶକ୍ତି ରହିଛି ସେ ଉଚ୍ଚତର ଶକ୍ତିକୁ ତିନି ଭାଗରେ ବିଭକ୍ତ କରାଯାଉଛି ଭଗବାନଙ୍କର ଉଚ୍ଚତର ଶକ୍ତି ରହିଛି ବା ଚିତ୍ ଶକ୍ତି ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯାହାକି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଲହାଦିନୀ ସନ୍ଧିନୀ ସମ୍ବିତ ତୋୟକା ସର୍ବସଂଶ୍ରୟ ଲହାଦ ତାପକାରୀ ମିଶ୍ରା ତୋଇନ ଗୁଣବର୍ଜିତ ଚୈତନ୍ୟ ଚୈତନ୍ୟ ମଧ୍ୟ ଅଷ୍ଟମ ଅଧ୍ୟାୟରେ ଏସବୁ ମଧ୍ୟ ରାୟରାମାନନ୍ଦ ସେ ସବୁ ବର୍ଣ୍ଣନା କରିଛନ୍ତି ମହାପ୍ରଭୁ ସହିତ ତେଣୁ ଭଗବାନଙ୍କର ଯେଉଁ ଚିତ୍ ଶକ୍ତି ରହିଛି ଆମର ଦେଖିବା ଯେଉଁ ଏଇ ଯେଉଁ ଭୌତିକ ଜଗତ ଯେଉଁ ରହିଛି ଏଇ ଯେଉଁ ଭୌତିକ ଶକ୍ତି ବା ଅପରାଶକ୍ତି ଆକୁ ତିନି ଭାଗରେ ମଧ୍ୟ ବିଭକ୍ତ କରାଯାଉଛି ସତ୍ୱ ରଜ ତମ ଇତି ଗୁଣ ପ୍ରକୃତି ସମ୍ଭବାଦ ଏ ତିନି ପ୍ରକାର ଗୁଣ ରହିଛି ସତ୍ୱ ରଜ ତମ ଏଇ ତିନି ଗୁଣରୁ ଯେତେବେଳେ ଆମେ ଉର୍ଦ୍ଧ୍ୱକୁ ଯିବା ତାକୁ ବିଶୁଦ୍ଧ ସତ୍ୱ ସ୍ତର ବୋଲି କୁହାଯାଉଛି ଶୁଦ୍ଧ ସତ୍ୱ ବା ବିଶୁଦ୍ଧ ସତ୍ୱ ସ୍ତର କୁହାଯାଉଛି ବିଶୁଦ୍ଧ ସତ୍ୱ ସ୍ତରରେ ଏ ତିନୋଟି ଗୁଣ ରହୁ ସତ୍ୱ ରଜ ତମ ଗୁଣ ତେଣୁ ସେଇ ବିଶୁଦ୍ଧ ସତ୍ୱ ସ୍ତରକୁ ଗଲେ ଆମେ ଭଗବାନଙ୍କୁ ଜାଣିପାରିବା ସେମାନେ ଭାଗବତ 33 ଖଣ୍ଡରେ ଶିବଜୀ କଥା କହୁଛନ୍ତି ପାର୍ବତୀ ये सत्यम विशुद्धम वसुदेव सदितम जदीयते तत्र प्रमाण वार्ता सत्य च तस्मिन् भगवान वासुदेव ही अधोक्त मे नमसा दिखे। आम देखा आम कि दिन तले आम भगवान आराधना करते भगवान जन्माष्टमी पालन करते मस ते तेणु ये भगवान वासुदेव बोली आसे भगवान वसुदेव पुत्र रूप आसे वसुदेव स्तर हूँ विशुद्ध सत्य स्तर शुद्ध सत्य स्तर सत्यम विशुद्धम वसुदेव सततम सत्व भौतिक जगत जो सत्व रही से मिश्रा लाद तापकारी मिश्रा भी कह मिश्रा कौन ना ता देहरे रजगुण मिशि जाऊँ तमगुण मिशि जाऊँ मिश्रा सत्य किंतु ये गुण मुक्त होगी शुद्ध सत्य स्तर जन आसवे आम कह वसुदेव स्तर सत्यम विशुद्धम वसुदेव शब्द तेनाली वसुदेव शब्द अर्थ हूँ विशुद्ध सत्य स्तर तेनाली स्तर को जो भगवान वासुदेव को प्राप्त जमी वसुदेव वसुदेव जनक से भाव में आम जब से वसुदेव स्तर को जवा तेज भगवान कृष्ण को प्राप्त हो वासुदेव स्तर आस वासुदेव को प्राप्त हो तेणु से ही भगवान जो चीज शक्ति रही चीज शक्ति को तीन भाग में विभोग करा गोटे हूँ संबित संधिनी और लाधिनी तीन प्रकार शक्ति रही भगवान संबित संधिनी और लाधिनी तेणु सद अंशे संधिनी कह भगवान को जो भगवान शरीर कह सच्चिदानंद शरीर सत् अर्थ हूँ सन्धिनी शक्ति सन्धिनी शक्ति कहले सब आम समस्त से शक्ति रही किंतु आम जेहेतु ये बौद्ध जगत भर रोचे तीन गुणी रोचे तेनाली से शक्ति वर्जित हो तेनालीर भगवद गीत समय ना आप देखिए त्रयोदश अध्याय पंचम श्लोक एक कही पांचटी स्तर जो रही आम सब निम्न स्तर रही से अन्नमय स्तर में अच्छे अन्नमय स्तर हाँ पांच स्तर से प्रभुपाद महाराज कहते आप देखिए ब्रह्मपुच्छ स्तर भी कह आम केवल आहार निद्रा भय मिले ये स्तर रही अन्नमय स्तर कह आर ऊर्ध को जो जान जीव से प्राणमय स्तर को आस ऊर्ध को जान जीव ज्ञानमय स्तर को आस जानव विज्ञानमय स्तर को आस तार आनंदमय स्तर आनंदमय भाषा वेदांत से जो आनंदमय स्तर आम भगवान जेहतु आम हो अंश मणि मांस जीव दौके जीव भूत सनातन तेणु आम भगवान से चीज शक्ति रही आम सच्चिदानंदमय शरीर रही किंतु से शरीर बर्तमान लुप्त हो आम जो बौद्ध जगत ऊर्ध को जीवा त्रिकोण मुक्त हो पार से आम से शरीर प्राप्त हो पार सच्चिदानंद शरीर आम प्राप्त हो पार तेणु भगवान जो चित शक्ति रही तीन भाग में व्यक्त करा गोटे सत् गोटे चित गोटे आनंद सत् अंशे सद अंशे संधिनी संधिनी शक्ति चित अंशे हूँ संबित शक्ति आनंद अंशे लादिन शक्ति तेणु सन्धिनी शक्ति द्वारा भगवान सब बड़ी रही भगवत अध्याय भगवान कथा कहते हैं नत्यवाहम नतु जातु नाशम नतु नेमि जनाधिपा न चैव न भविष्याम सर्वे वयम अतः एमती के समय ना तमें ना अर्जुन तमें ना कि मुँह नी कि राजा मान ना एमती के समय हम ना जो आम रही तेणु आम सब रही भगवान जो सब रही चिरकाल रोचान से आम अतीत बर्तमान अच्छे भविष्य रहा कि भगवान को न जापारे आम भौत बंदी अवस्था रहा कि भगवान जापर से भगवान सहित मुक्त अवस्था रहा ये हूँ तफा बदजीव और मुक्त जीव तफा एवं चीप कहे पूर्ण ज्ञान आम बर्तमान अज्ञान भितर अच्छे भगवान विषय राधारायण विषय कौन जाना आम भगवान विषय कौन जान ये राधारायण शक्ति शक्तिमान विषय जान तेणु ये आम अज्ञानमय स्तर बर्तमान अच्छे एवं आनंदमय स्तर সত আনন্দ মানুষ রাধা রানী হচ্ছেন ভগবান আনন্দ গ্রাহী শক্তি রাধিনী শক্তি ভগবান যদি শক্তি কু গোটা রূপ দিয়াযিব সি হচ্ছেন রাধা রানী এটা আমি সংক্ষেপ যদি কহবা রাধাঙ্কর অর্থ হচ্ছে সেটা ভগবান যে আনন্দ প্রাপ্ত হলে সে আনন্দ যে শক্তি সে হচ্ছেন রাধা রানী এবং খালি সে ভগবান আনন্দ প্রদান করছেন আমি সমস্ত যে আনন্দ প্রাপ্ত হচ্ছে সে আনন্দ মধ্যে তাঁর সেই আনন্দ কিছু অংশ দুর্গা দেবী যে অছেন সে মধ্যে তাঁর অংশ রাখছে আমার তো সময় হয়েছে আমি সে আলোচনা করিপারিবানি কিন্তু রাধারানীর তত্ত্ব আমি কিছু কহবা আমার চৈতন্য চৈতন্য বর্ণনা করা যাইছি যার সৌভাগ্য গুণ সত্য এবং যাই কলা বিলাস শিখি ব্রজরামা ব্রজরামা কে গোপী মানে সেই রাধারানী আনুগত্য ভগবান সে আরাধনা করেন যার সৌন্দর্য আদি গুণ বাঞ্ছে লক্ষ্মী পার্বতী লক্ষ্মী পার্বতী এমানে সে রাধারানী সৌন্দর্য আদি গুণ বাঞ্ছনা করেন ইচ্ছা করেন প্রাপ্ত এবং যার পতিব্রতা ধর্ম বাঞ্ছে অরুন্ধতী অরুন্ধতী যে বশিষ্ঠ পত্নী স্ত্রী ঋষি সে মধ্য এই রাধারানী প্রতিব্রতাকে সে মধ্যে কামনা এবং যার সদ্গুণ গণ নেই কৃষ্ণ না পাইবা ভগবান কৃষ্ণ মধ্য তাঙ্কর রাধারানী সদ্গুণ বর্ণনা করিপারতি না বুঝতে যার তার আমি কোণ জীব ছাড়া আমি কোণ বর্ণনা করিবা কিন্তু সেই রাধারানী কিদৃশ শ্রী রাধায়া প্রণয় মহিমা কিদৃশ বা নৈবা সাধ্যনাথ ভূত নদীমা কিদৃশ বা নদী সৌখ্য চাষম মদন ভাবাত কীদৃশম বেদ লোভা তদ ভাবাঢ্য সমদনী সচিদর সিন্ধু কহিতি কৃষ্ণ মধ্যে জানিপারুনাহাନ୍ତି যে রাধারানী কোভ ভাবে আনন্দ প্রাপ্ত করছে বা তাঙ্কর প্রণয় মেনা কিভরি কৃষ্ণ মধ্যে জানিপারুনা তাঙ্কর মধ্যে লোভ রয়েছে তিনোটি লোভ মুঁ যে কহিলি ভগবান যে আসন্তি ভগবত গীতারে কহিলে যে পরিত্রাণায় সাধুনাম বিনাশায় চতুষ্পদাম ধর্ম সংস্থাপনার্থায় সম্ভবামি এই তিনোটি কারণ যদিও আমি ভাবছি ভগবান কারণ আসন্তি ভগবান আসবার কারণ কিন্তু সেটা মুখ্য কারণ সে হচ্ছে গৌণ কারণ মুখ্য কারণ এ হচ্ছে বহিরঙ্গা কারণ বা আম পাই সে আসন্তি সেপাই কিন্তু তাঁকর নিজের বাঞ্ছা মধ্যে রয়েছে নিজের ইচ্ছা মধ্যে রয়েছে সে ইচ্ছা কোণ না এটা হচ্ছে সে ইচ্ছা যে ভগবান সে ভগবত গীতার চতুর্থ অধ্যায়ে ভগবান কহিলে যে যত্ন প্রপদ্যন্তে তা সতৈব বলাম হম মম বর্তমান বর্তন্তে মনুষ্যা পার্থ সর্বস ভগবতার চতুর্থ অধ্যায়ে ভগবান যে যেভাবে ভগবানকে আরাধনা করিবে ভগবান সেগুলি ভাবে তাঙ্কর কামনা পূরণ করিবে চতুর্বিধা মহত্যমান জনা শ্রীকৃষ্ণ অর্জুন ଆତ୍ମଜିଜ୍ଞାସ ଅର୍ଥାର୍ଥୀ ଜ୍ଞାନୀ ଚ ପ୍ରକାଶ। ଯେଉଁମାନଙ୍କର ବିଭିନ୍ନ କାମନା ରହିଛି, ବୌଦ୍ଧ କାମନା ରହିଛି, ବା ଯେଉଁମାନେ ଭଗବାନ ବିଷୟରେ ଜାଣିବା ପାଇଁ ଚାହାନ୍ତି, ବା ଯେଉଁମାନେ ଭଗବାନଙ୍କୁ ଜିଜ୍ଞାସା କରିବା ପାଇଁ ଚାହାନ୍ତି, ସେମାନେ ଯେତେବେଳେ ଭଗବାନଙ୍କ ସମୟ ଯାଆନ୍ତି, ସେମାନେ ଭଗବାନ ତାଙ୍କର ସବୁ ସେଇଭଳି ଭାବରେ କାମନା ପୂରଣ କରନ୍ତି। କିନ୍ତୁ ଏବଂ ଯିଏ ମଧ୍ୟ ଭଗବାନଙ୍କ ଶରଣରେ ନ ଯାଆନ୍ତି, ନମାମ ଦୁଷ୍କୃତି ମୂଳ ହାତ ପର୍ଯ୍ୟନ୍ତ ନରାଧମ ମାୟା ଅପରୂପ ଜ୍ଞାନ ଆସୁରମ ଭାବନା, ଚାରି ପ୍ରକାର ବ୍ୟକ୍ତି ଯିଏକି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନ ମଧ୍ୟ ତାଙ୍କୁ ପ୍ରାପ୍ତ ନ ହେବା ପାଇଁ ସେଭଳିଆ ବ୍ୟବସ୍ଥା କରନ୍ତି ଦର୍ଶନ ସଦାରେ ବଞ୍ଚ। କିନ୍ତୁ ଯେଉଁମାନେ ଭଗବାନଙ୍କ ଯେଭଳି ଆରାଧନା କରିବେ ବା ଭଗବାନଙ୍କ ଯେଭଳି ଭାବେ ଶରଣରେ ଯିବେ, ଭଗବାନ ସେଭଳି ଭାବରେ ତାଙ୍କର କାମନା ପୂରଣ କରିବେ। କିନ୍ତୁ ଗୋପୀମାନଙ୍କର କାମନା ପୂରଣ କରିପାରିବେ? ଭଗବାନ ଭଗବତର ଏକା ସଧ୍ୟରେ କହିବେ, ଦଶମ ଅଧ୍ୟାୟରେ କହିଛି, ନ ପାର ଏହା ନିରବତ୍ତ ସଂଯୁଜା ସ୍ୱ ସାଧୁକୃତ ବିଭୁଧାଧୁ ସାଧ ଯାହା ମା ଭଜନ ଗୁରୁଚର ଗେହ ଶୃଙ୍ଖଳା ସ୍ୱ ସାଧୁକୃତ ନ ପାର ଏହା ନିରବତ୍ତ ସଂଯୁଜା। ସେ କହୁଛନ୍ତି ରାଧାରାଣୀ ବା ଗୋପୀମାନେ କହୁଛନ୍ତି ଯେ ମୁଁ ତମର କୌଣସି କାମନା ପୂରଣ କରିପାରିଥାଏ, କାରଣ ପ୍ରକୃତରେ ତାଙ୍କର କୌଣସି କାମନା ନଥିଲା। ଗୋପୀମାନଙ୍କର ଏଇ ଯୋଉ ଆମର ଚତୁର୍ଥ ବର୍ଣ୍ଣନା କରାଯାଇଛି, ସାଧାରଣତଃ ଆମେ ଭୌତିକ ଜଗତରେ ଯଦି କହୁଛେ ଭଲ ପାଇବା, ସେଇଟା ପ୍ରକୃତ ଭଲ ପାଇବା ନୁହଁ, ସେଇଟା ହଉଛି କାମ। କାମ ଆଉ ପ୍ରେମ ଭିତରେ ଆକାଶ ପାତାଳ ତଫାତ ରହିଛି। ଆତ୍ମେନ୍ଦ୍ରିୟ ପ୍ରତିଭାଂଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରତିଭାଂଛା ଧରେ ପ୍ରେମ। ଆମେ ଭୌତିକ ଜଗତରେ ଯେଉଁ କହୁଛେ ସିଏ ତାକୁ ଭଲ ପାଉଛି, ସିଏ ଆକୁ ଭଲ ପାଉଛି, ଏସବୁ ଜିନିଷ କୁହାହଉଛି, କିନ୍ତୁ ପ୍ରକୃତରେ ସେଇଟା ଭଲ ପାଇବା ନୁହଁ। ସିଏ ହେଉଛି ଆତ୍ମେନ୍ଦ୍ରିୟ ପ୍ରତିଭାଂଛା, ମାନେ ଆମେ ଯେଉଁ ଜାଣେ ଭଲ ପାଉଛି, ଗୋଟେ ପୁରୁଷ ଗୋଟେ ସ୍ତ୍ରୀକୁ ଭଲ ପାଉଛି, କାରଣ କ'ଣ ନା ତାର ଇନ୍ଦ୍ରିୟ ତୃପ୍ତି ପାଇଁ ସେ ଭଲ ପାଉଛି, ପ୍ରକୃତ ସେଇଟା ଭଲ ପାଇବନି, ସେଇଟା ହେଉଛି କାମନା। କିନ୍ତୁ କୃଷ୍ଣେନ୍ଦ୍ରିୟ ପ୍ରତିଭାଂଛା, କୃଷ୍ଣଙ୍କର ଇନ୍ଦ୍ରିୟକୁ ଯେଉଁଟା ପ୍ରୀତି ଦେବା ପାଇଁ, କୃଷ୍ଣଙ୍କୁ ଖୁସି କରିବା ପାଇଁ ଯେଉଁଟା କାମନା କରାଯାଉଛି, ତାକୁ କହିଲେ ପ୍ରେମ। ତେଣୁ ପ୍ରେମଟା ହେଉଛି ଭୌତିକ ଜଗତର ଜିନିଷ ନୁହେଁ, ପ୍ରେମଟା ହେଉଛି ଚିତ୍ ଜଗତ, ଗୋଲୋକିଆର ପ୍ରେମ ଜନ ହରିନାମ ସଂକୀର୍ତ୍ତନ। ତେଣୁ ଏଇ ଯେଉଁ ଆମେ ହରିନାମ କରୁଛେ ହେଉଛି ପ୍ରେମ, ଯେଉଁ ଜିନିଷ ହେଉଛି ଗୋଲୋକ ପ୍ରେମ ନୁହଁ, ହେଉଛି ଇମ୍ପୋର୍ଟେଡ୍ ଫ୍ରମ୍ ସ୍ପିରିଚୁଆଲ ପ୍ଲାନେଟ୍। ଏଇ ଯେଉଁ ମହାନ୍ତ୍ରାମ କୀର୍ତ୍ତନ କରୁଛେ, ଦିସ୍ ଇଜ୍ ଇମ୍ପୋର୍ଟେଡ୍ ଫ୍ରମ୍ ସ୍ପିରିଚୁଆଲ ପ୍ଲାନେଟ୍, ଏ ଭୌତିକ ଜଗତରେ ନୁହେଁ, ଇଏ ହେଉଛି ଚିତ୍ ଜଗତରୁ ଆସିଛି, ତାକୁ ଇମ୍ପୋର୍ଟ କରାଯାଇଛି। ତେଣୁ ଏଇ ଯେଉଁ ଗୋଲୋକିଆର ପ୍ରେମ ଧନ, ଯେଉଁ ପ୍ରେମ ଯେଉଁ ଜିନିଷଟା, ସେଇଟା ହେଉଛି ପ୍ରକୃତରେ ଗୋପୀମାନେ ଏବଂ ତାଙ୍କର ମୁଖ୍ୟ ହେଉଛନ୍ତି ରାଧାରାଣୀ, ସେ ପ୍ରକୃତରେ ଭଗବାନଙ୍କୁ ପ୍ରେମ କରନ୍ତି। ତେଣୁ ସେଇ ଯେଉଁ ପ୍ରେମ, ଯେହେତୁ ତାଙ୍କର କୌଣସି କାମନା ନଥିଲା, ସେ ତାଙ୍କର କ'ଣ କାମନା ପୂରଣ କରିବେ? ତେଣୁ ଭଗବାନ ଦଶମ ଭଗବତ ସାଧାରେ କହିବେ ଯେ ନ ପାର ଏହା ନିରବତ୍ତ ସଂଯୋଗ, ମୁଁ ତମକୁ ତମେ ଯେହେତୁ ମୋ ସହିତ ପୂର୍ଣ୍ଣ ଭାବେ ସବୁକିଛି ତ୍ୟାଗ କରି ମୋ ଶରଣରେ ଆସିଛ, କିନ୍ତୁ ମୁଁ ତମର କୌଣସି ତମର ଋଣ କିଛି ସୁଝିପାରୁନି, ଯାହା ମହାମଜନ ଦୁର୍ଜୟ ଗେହ ଶୃଙ୍ଖଳା, ଯିଏକି ସବୁକିଛି ତ୍ୟାଗ କରିଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ, ସବୁକିଛି ତ୍ୟାଗ କରିକି ମୋ ଶରଣରେ ଆସିଛନ୍ତି। ତେଣୁ ସେ କହୁଛନ୍ତି ସ୍ୱ ସାହାଯ୍ୟକୃତ ବିଭୁଧାନୁସାର, ତମେ ମୋର ଯେତିକି ମୋର ଶରଣରେ ଯାଇଛ ବା ମୋତେ ଯେତିକି ପ୍ରାର୍ଥନା କରୁଛ ବା ଭଜନ କରୁଛ, ସେହି ତମର ଫଳ, ଆଉ କିଛି ତାଙ୍କର ଅଧିକ ଦେଇପାରିବ, ତେଣୁ ମୁଁ ତମ ପାଇଁ ଋଣୀ ରହିବି। ସେ ଯେଉଁ ଋଣୀ କଥା କୁହାଯାଇଛି, ସେଇ ଋଣଟା ଚୈତନ୍ୟ ମହାପ୍ରଭୁ ଆସି ଚୈତନ୍ୟ ମହାପ୍ରଭୁ ଯେତେବେଳେ ମହାପ୍ରଭୁରେ ଲୀଳା କରିଥିଲେ, ସେଇ ଋଣରୁ ସେ ମୁକ୍ତ ଅଛି। ତ ସେ ଋଣଟା କ'ଣ ନା, ସେ ଜାଣିପାରୁନଥିଲେ ଯେ ରାଧାରାଣୀଙ୍କର ପ୍ରଣୟଟା କିଭଳି ଭାବରେ, ଶ୍ରୀ ରାଧା ପ୍ରଣୟ ମହିମା କେନ୍ଦ୍ରସମ୍ବା ନେବା, ସେ ରାଧାରାଣୀଙ୍କର ପ୍ରଣୟ ଯେଉଁ ରହିଛି ସେଟା କିଭଳି ଭାବ, କାରଣ ଯେଉଁ ପ୍ରେମ ଜିନିଷ ଆସୁଛି ତାର ଦୁଇଟି ତତ୍ତ୍ୱ ରହୁଛି, ଗୋଟେ ହେଉଛି ବିଷୟ ଜାତୀୟ ପ୍ରେମ, ଆଉ ଗୋଟେ ଆଶ୍ରୟ ଜାତୀୟ ପ୍ରେମ। ଭଗବାନ ହେଉଛନ୍ତି ପ୍ରେମର ବିଷୟ, କିନ୍ତୁ ଯେତେ ଭକ୍ତ ଅଛନ୍ତି ରାଧାରାଣୀଙ୍କ ଯେତେ ଭକ୍ତମାନେ ଅଛନ୍ତି, ସେମାନେ ହେଉଛନ୍ତି ପ୍ରେମର ଆଶ୍ରୟ। ତେଣୁ ରାଧାରାଣୀ ହେଉଛନ୍ତି ପ୍ରେମର ଆଶ୍ରୟ ତତ୍ତ୍ୱ, ବା ରାଧାରାଣୀଙ୍କର ଅନୁଗତରେ ଯେଉଁମାନେ ଗୁରୁଦେବ ମାନେ ଆସନ୍ତି ବା ପ୍ରଭୁପାଦ ମହାରାଜ, ଏମାନେ ହେଉଛନ୍ତି ସେଇ ଆଶ୍ରୟ ତତ୍ତ୍ୱ। ଆମେ ଆଶ୍ରୟ ତତ୍ତ୍ୱର ଶରଣରେ ଗଲେ ଆଶ୍ରୟ ଲୟା ମଜେ ତାତେ କୃଷ୍ଣ ନାହିଁ ତଦେ ଆର ସବୁ ଆମେ ଯଦି ଆଶ୍ରୟ ନେଇକି ଭଗବାନଙ୍କର ଆରାଧନା କରିବା ତାହେଲେ ଭଗବାନଙ୍କୁ ତ୍ୟାଗ କରିବେ ନାହିଁ। ସେଥିପାଇଁ ଯେ ଆମେ ମହାମନ୍ତ୍ର କୀର୍ତ୍ତନ କରୁଛେ, ମହାମନ୍ତ୍ରର ଉଦ୍ଦେଶ୍ୟ ହେଉଛି ସେଇଟା। ହରେ ଅର୍ଥ ହେଉଛି ହରା, ହରା ହେଉଛନ୍ତି ରାଧାରାଣୀଙ୍କୁ, ଯେଉଁ ରାଧାରାଣୀ ହେଉଛନ୍ତି ଭଗବାନଙ୍କର ଶକ୍ତି, ହରା ହରିଙ୍କର ଶକ୍ତି ହେଉଛନ୍ତି ହରା। ସେ ହରାକୁ ଯେତେବେଳେ ସମ୍ବୋଧନ କରାଯାଉଛି ସେଠି ବ୍ୟାକରଣରେ ସପ୍ତମୀ ବିଭକ୍ତି ପ୍ରଥମ ବଚନ ଆସିବ ଯାହାକି ହରେ। ତେଣୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଯେଉଁ ପ୍ରାର୍ଥନା କରୁଛେ ଆମେ ବା ମନ୍ତ୍ର କୀର୍ତ୍ତନ କରୁଛେ ବା ଜପ କରୁଛେ, ଇଏ ହେଉଛି ରାଧାରାଣୀକି ଆମେ ପ୍ରାର୍ଥନା କରୁଛେ। ରାଧାରାଣୀ କୃପା କଲେ ଆମେ ଭଗବାନ କୃଷ୍ଣଙ୍କର ଭଗବାନ ରାମଙ୍କର ଆମେ ସେବାରେ ନିୟୋଜିତ ହେଇପାରିବା। ଯଦି ରାଧାରାଣୀଙ୍କ କୃପା ଆମେ ପ୍ରାପ୍ତ ହେଇପାରିବା ନାହିଁ ତାହେଲେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା, ଡାଇରେକ୍ଟ ଆମେ ଭଗବାନଙ୍କର ସେବା କରିପାରିବା। ତେଣୁ ଭଗବାନ ଭଗବତୀତା ଚତୁର୍ଥଧାରେ କହିଛନ୍ତି, ତା ବିଧି ପାଣିପାଦେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶି। ଆମେ ଭଗବାନ ଜାଣିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯିବା, କାରଣ ସେ ହିଁ ଭଗବାନ ଜ୍ଞାନୀ ହେଉ ସେଇ ତତ୍ତ୍ୱଦର୍ଶୀ, ତତ୍ତ୍ୱକୁ ଜାଣିଛନ୍ତି, ସେ ତତ୍ତ୍ୱକୁ ଦର୍ଶନ କରୁଛନ୍ତି, ତତ୍ତ୍ୱକୁ ଅନୁଭବ କରୁଛନ୍ତି। ତେଣୁ ରାଧାରାଣୀଙ୍କର ଆଜି ଯେଉଁ ରହିଛି ସେ ରାଧାରାଣୀଙ୍କର ପ୍ରଣୟ ମହିମା କିଭଳି ସେ କୃଷ୍ଣ ମଧ୍ୟ ଜାଣିପାରୁନାହାନ୍ତି, ଏବଂ ସ୍ୱାଦ୍ୟ ମଧୁରିମା ପିତୃଷ୍ମା ମଧ୍ୟ ସେ ଯେଉଁ ଭଗବାନଙ୍କର ଯେଉଁ ମଧୁରିମାକୁ ଆସ୍ୱାଦନ କରୁଛନ୍ତି ସିଏ କିଭଳି ଭାବ ସ୍ୱାଦ କି ସ୍ୱାଦ ଜାଣିପାରୁନା। ଏବଂ ସୌଖ ଚାଷ ମଧୁମୋହ ପିତୃଷ୍ମ ଦେବୀ ଲୋଭା, ସେ ଯେଉଁ ରାଧାରାଣୀ ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି, ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଏଇ ତିନୋଟି ଆନନ୍ଦ ପାଇବା ପାଇଁ ଭଗବାନଙ୍କ ଲୋଭ ହେଉଛି। ତେଣୁ ତା ଭାବଟିଏ ସମଜନୀ ସଚିଦାନନ୍ଦ ସିଂହ ପାରିନି, ତେଣୁକରି ସିଏ ସଚିଦାନନ୍ଦଙ୍କର ଗର୍ଭକୁ ଆଶ୍ରୟ କରିକି ଏଇ ଭୌତିକ ଜଗତ ଆସୁ। ତେଣୁ ସେଇ ରାଧାଙ୍କର ଆତ୍ମରେ ଆମେ ଆଜି ରାଧାଷ୍ଟମୀ ତିଥିରେ ତାଙ୍କ ପାଖରେ ପ୍ରାର୍ଥନା କରିବା ଯେ ସେ କୃପା କଲେ ଆମେ ଗୁରୁ କୃପା ପ୍ରାପ୍ତ ହେଲେ ଆମେ ଭଗବାନଙ୍କୁ ଜାଣିପାରିବା, ଯଦି ତାଙ୍କ କୃପା ପ୍ରାପ୍ତ ନ ହେବା ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା। ସେଥିପାଇଁ ଆମେ ଫାଷ୍ଟ ହରେଇ କରିବୁ, ହରେ ଅର୍ଥ ରାଧାରାଣୀଙ୍କ ଆମେ ପ୍ରାର୍ଥନା କରୁଛୁ ସେ କୃପା କଲେ ଏ ଭୌତିକ ଜଗତରେ ଆର ଅର୍ଥ ହେଉଛି ଏଇଟା, ଚିତ୍ ଜଗତରେ ଆର ଅର୍ଥ ଅଲଗା। ତେଣୁ କାରଣ ରାଧାରାଣୀ ମଧ୍ୟ ସେଇଟା ପ୍ରାର୍ଥନା କରୁଛନ୍ତି ନା, ରାଧାରାଣୀ ମଧ୍ୟ ସେଇ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ହେଉଛି ଗୋଲୋକ ପ୍ରେମ ଧନ। ତେଣୁ ସେ ଚିତ୍ ଜଗତରେ ଯେଉଁ ପ୍ରାର୍ଥନା କରୁଛନ୍ତି ସେ ହର ଅର୍ଥ ହେଉଛି ଭଗବାନଙ୍କୁ ସେ ପ୍ରାର୍ଥନା କରୁଛନ୍ତି, ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି। ହରି ଶବ୍ଦର ସପ୍ତମୀ ବିଭକ୍ତି ପ୍ରଥମ ବଚନ ହରେ ଏବଂ ହରା ଶବ୍ଦର ମଧ୍ୟ ହରେ। ତେଣୁ ଭୌତିକ ଜଗତରେ ଆମେ ଯେତେବେଳେ ପ୍ରାର୍ଥନା କରୁଛେ ସେ ରାଧାରାଣୀ ପ୍ରାର୍ଥନା କରୁଛେ, ରାଧାରାଣୀ କୃପା କଲେ ଆମେ ଭଗବାନଙ୍କୁ ଜାଣିବା। ଜୟ ଶ୍ରୀ ରାଧାରାଣୀ କି ଜୟ ରାଧା ସମିତି କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ କୋଟ ମନ୍ଦିର।
ବହୁତ ବହୁତ ଧନ୍ୟବାଦ, ଆଜି ଆପଣମାନେ ବହୁତ ସଂଖ୍ୟାରେ ଆସି ଏଠାରେ ଉପସ୍ଥିତ ହେଇଛନ୍ତି ରାଧାଙ୍କ ତତ୍ତ୍ୱ ଶୁଣିବା ପାଇଁ ଶ୍ରବଣ କଲେ। ଆଉ ରାସ ଘନିଷ୍ଠ ପରିଶ୍ରମ କରି ଆସି ଆମକୁ ତତ୍ତ୍ୱ ବିଷୟରେ ଅବଗତ କରାଇଲେ, ମୁଁ ତାଙ୍କୁ ଇଶ୍ୱର ବହୁତ ବହୁତ ଧନ୍ୟବାଦ। ଯାହା ଆମର ଏହିପରି ଭାବରେ କାର୍ଯ୍ୟକ୍ରମ ଚାଲିଛି ଯେ ନିକଟରେ କୃଷ୍ଣ ଜନ୍ମାଷ୍ଟମୀ ହେଲା, ତାପରେ ମଙ୍ଗଉତ୍ସବ, ତାପରେ ଏଇ 10-12 ଦିନ ପରେ ଆମରେ ରାଧାଷ୍ଟମୀ, ମନ୍ଦିରର ପରିଚାଳନା ଦାୟିତ୍ୱରେ ଆମର ପଞ୍ଚରତ୍ନ ପ୍ରଭୁ ପ୍ରତିମା ବମ୍ବେର ଅଛନ୍ତି, ଅଳ୍ପ ଦେହ ଅସୁସ୍ଥ ଅଛି, ସେ ଆସନ୍ତା ସପ୍ତାହରେ ଫେରିବ, ସେଠାରେ ଅଛନ୍ତି କିନ୍ତୁ ପ୍ରାଣ ଟାଇପ୍ ଅଛି। ସବୁ ତାଙ୍କର କରାଇ କାମ କରୁଛୁ, କୋଉଠି ଭୁଲ ଭଟକା ଥାଇପାରେ। ତୁମେ ତ ସାଧାରଣ ଥିବ, ତେଣୁ ଏଡ଼ ବଡ଼ କାର୍ଯ୍ୟକ୍ରମ ସେ ଏକଲା ବୈଷ୍ଣବ ପାଇଁ ଏତେ ଦୂର ଅଗ୍ରଗତି କରିପାରିଛନ୍ତି ଆପଣମାନେ ଦେଖୁଥିବେ। ତେଣୁ ଶାସ୍ତ୍ରରେ କୁହାଯାଇଛି ବୈଷ୍ଣବର କ୍ରିୟା ମଙ୍ଗଳା ବିଜ୍ଞାନ ଅଭିଯାନ। ଭଗବାନଙ୍କର ଇଚ୍ଛା କ'ଣ ହେଉଛି ସେଟା ଆମେ ଦେଖିବା କଥା। ଯାହା ହଉ, ବର୍ତ୍ତମାନ ଆମର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଭଗବାନଙ୍କର ଭୋଗ ସମର୍ପଣ। ଆମେ ରାଧାଷ୍ଟମୀରେ ଆଉ ନିଜ ଅଭିଷେକ ପୂଜା ଆମର ମୂର୍ତ୍ତି ନଥିବା ଯୋଗୁଁ ସେଇଟା ହେଇପାରୁନି। ତେଣୁ ଯେତେବେଳେ ଇନଷ୍ଟାଲେସନ୍ ହେବ ତାପରେ ଆମେ ଅଭିଷେକ କରିପାରିବୁ। ବର୍ତ୍ତମାନ ଭୋଗ ରାଧାରାଣୀଙ୍କୁ ରାଧା କୃଷ୍ଣଙ୍କୁ ଭୋଗ ଅର୍ପଣ କରାଯିବ, ତାପରେ ଆରତୀ ହେବ। ଆରତୀ ପରେ ସମସ୍ତ ପ୍ରସାଦ ପାଇ ତେଣୁ ଆମର ଏହି ପର୍ଯ୍ୟାୟରେ ବର୍ତ୍ତମାନ ହରିଭକ୍ତି ଦାସଙ୍କୁ ରିକ୍ୱେଷ୍ଟ କରୁଛି ସେ ସବୁ ଆସି ଏଠାରେ ଭୋଗ ସମର୍ପଣ କରିବା ପୂର୍ବରୁ ବର୍ତ୍ତମାନ କିଛି ସମୟ ପାଇଁ ଆମେ ନାମ କୀର୍ତ୍ତନ କରିବା।